আজ এখানে উপস্থিত ভক্তবৃন্দ এবং ভক্তবৃন্দ, আমি গতকালি ভগবান শ্রীকৃষ্ণ ব্রজবাসী মানুষ রক্ষা করা গোবর্ধন ধর্ম লীলা সম্বন্ধে শ্রবণ করুলে একপর ভাবে ইন্দ্র উৎপাত কবল ব্রজবাসী মানুষ রক্ষা করা ভগবান শ্রীকৃষ্ণ বাম হাতে গোবর্ধন পর্বত ধারণ করুলে এবং সাত দিন ধরে ব্রজবাসী মানুষ অনবরত তাঙ্কর রূপ মাধুরী পান করিবার অবসর প্রদান করুলে। ব্রজবাসী মানে ভগবান শ্রীকৃষ্ণ সেই অপরূপ রূপ মাধুর্যকে পান করি সাত দিন ধরে সেমানে সেমানকর ক্ষীরধার কৃষ্ণকে ভুলি যাইছে। তবে যেতবে ইন্দ্র তাঙ্কর ভুল বুঝিপারলে তাঙ্কর গর্ব চূর্ণ হেলা সে ব্রজবাসী মানুষ কিছু করিপারলে না। যদিও ইন্দ্র ব্রজবাসী মানুষ ধ্বংস করিবা পাই প্রতিজ্ঞা করিছিলে যেহেতু সেমানে কৃষ্ণকর প্রবচনারে ইন্দ্রকর যজ্ঞ বন্ধ করিদেইছিলে তেমনি ইন্দ্র ক্রোধিত হয়ে ব্রজবাসী মানুষ ধ্বংস করিবার চেষ্টা করিছিলে। সেথিপাই প্রলয়কালীন সম্বর্তক মেঘ এবং বায়ুমানকে আদেশ দিয়েছিল ব্রজভূমিকে ধ্বংস করে দেওয়া পাই, কিন্তু ভগবান শ্রীকৃষ্ণ নিজের যোগশক্তি বলরে গোবর্ধন পর্বতকে ধারণ করে ব্রজবাসী মানুষ সুরক্ষা প্রদান করেছিল, যাফলে ইন্দ্র ব্রজবাসী মানুষের কোণী অহিত সাধন করিবার পাই সক্ষম হয়ে পারিনি। তেমন তাঙ্কর যে গর্ব ছিলা যে সে হচ্ছে সমস্ত ত্রিলোকর অধীশ্বর, সে যা চাহিমে করিপারে তাঙ্কর সে গর্ব নষ্ট হল। ভগবান শ্রীকৃষ্ণ ইন্দ্রঙ্কর এ গর্বকে চূর্ণ বিচূর্ণ করিদেলে। তেমন ইন্দ্র তাঙ্কর ভুল বুঝিপারলে যে কৃষ্ণ যাহাতে সে এক সাধারণ মনুষ্য বলে জ্ঞান করুলে, কৃষ্ণ প্রকৃত পক্ষে সাধারণ মনুষ্য নুহতি, সে হচ্ছে পরম পুরুষ ভগবান। তেমনি বর্তমান ইন্দ্র কণ করিবে সে বিষয়ে চিন্তা করছেন, কিপর ভাবে এই অপরাধ ভগবান কৃষ্ণ চরণে সে করছেন সে অপরাধর সে কিপর মুক্ত হবে। কারণ ইন্দ্র বর্তমান বুঝিপারলে যে তাঙ্কর এই ইন্দ্র যে পদবী সে পদবী ভগবান কৃষ্ণ দ্বারা দত্ত পদবী, ভগবান কৃষ্ণ তাঙ্কু সে পদবী বসাইছেন, তেমনি ভগবান কৃষ্ণ প্রতিনিধি ভাবে সে কার্য করিবার কথা, কিন্তু ভগবান কৃষ্ণ প্রতিনিধি ভাবে কার্য ন করি তাঙ্কর সেবক ভাবে কার্য ন করি ইন্দ্র নিজকে প্রভু বলে জ্ঞান কলে। অনেক সময় দেখা যায় যে কোণী ব্যক্তি যদি উচ্চ পদপদবীরে রহে তাহার অহংকার বৃদ্ধি হয়েছে, সে নিজের স্থিতিকে ভুলে যাইছে, তেমন ইন্দ্রঙ্কর সেপরি স্থিতি উৎপন্ন হয়েছিল যে সে ভুলে গেলে যে ভগবান কৃষ্ণের কৃপার সে পদবীরে বসিছেন, সে কথা ভুলে সে নিজকে ত্রিলোকর অধীশ্বর বলে জ্ঞান করে, যে ভগবান শ্রীকৃষ্ণ সমগ্র সৃষ্টির অধীশ্বর সমস্ত দেবতা মানকর ঈশ্বর বা প্রভু তাঙ্কু ভুলি ইন্দ্র নিজকে প্রভু বলে জ্ঞান করে। তেমনি ভগবান কৃষ্ণ ইন্দ্রকে শিক্ষা দেওয়া পাই তাঙ্কর এই অহংকারকে চূর্ণ বিচূর্ণ করিবা পাই সে তাঙ্কর যজ্ঞ বন্ধ করিদেলে। ব্রজবাসী মানে যে পরম্পরা অনুসারে ইন্দ্র যজ্ঞ অনুষ্ঠান করুলে সে ইন্দ্র যজ্ঞকে বন্ধ করিদেলে, তাঙ্কর উদ্দেশ্য থিলা ইন্দ্রকে শিক্ষা দেওয়া তার গর্ব অহংকারকে চূর্ণ বিচূর্ণ করিবা। তেমনি বর্তমান ইন্দ্র ঠিক ভাবে বুঝিগেলে যে সে ব্রজবাসী মানুষ ବା ବ୍ରଜଭୂମିକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରି ମଧ୍ୟ ତାଙ୍କର ଚେଷ୍ଟାରେ ବିଫଳ ହୋଇଥିଲେ। ଯେଉଁ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ସାଧାରଣ ମନୁଷ୍ୟ ବାଳକ ବୋଲି ଜ୍ଞାନ କରୁଥିଲେ, ସେହି ସାଧାରଣ ବାଳକ, 7 ବର୍ଷର ବାଳକ, ସେ ଗୋବର୍ଦ୍ଧନ ପର୍ବତ ଧାରଣ କରି ସମଗ୍ର ବ୍ରଜବାସୀମାନଙ୍କୁ ରକ୍ଷା କରିବାକୁ ସମର୍ଥ ହେଲା। ତେଣୁ ଇନ୍ଦ୍ର ବୁଝିଗଲେ ଯେ କୃଷ୍ଣ ସାଧାରଣ ବାଳକ ନୁହନ୍ତି, ସେ ହେଉଛନ୍ତି ପରମ ପୁରୁଷ ଭଗବାନ, ଏବଂ ତାଙ୍କ ଚରଣରେ ବର୍ତ୍ତମାନ ମୋର ଯେଉଁ ଅପରାଧ ହେଇଛି, ସେ ଅପରାଧରୁ ମୁଁ କିପରି ମୁକ୍ତ ହେବି। କେବଳ ଯେ ଇନ୍ଦ୍ର ଏ ଅପରାଧରୁ ମୁକ୍ତ ହେବା ପାଇଁ ଇଚ୍ଛା କରୁଥିଲେ ତାହା ନୁହେଁ, ତାଙ୍କର ପଦବୀ ଚାଲିଯିବାର ଭୟ ମଧ୍ୟ ଥିଲା, ଯେ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଯେ ତାଙ୍କୁ ଇନ୍ଦ୍ର ପଦବୀ ପ୍ରଦାନ କରିଛନ୍ତି, ସେ ହୁଏତ ବର୍ତ୍ତମାନ ଇନ୍ଦ୍ରଙ୍କର ଏ ପଦବୀ କାଢି ନେଇପାରନ୍ତି, ଅନ୍ୟ କାହାରିକୁ ଇନ୍ଦ୍ର ଭାବରେ ବସେଇ ପାରନ୍ତି। ତେଣୁ ଇନ୍ଦ୍ରଙ୍କର ସେ ଭୟ ରହିଥିଲା, ତାଙ୍କର ପଦବୀ ଚାଲିଯିବ। ଅନେକ ସମୟରେ ଦେଖାଯାଏ ଯେ କୌଣସି ସମୟରେ ମୁନି ଋଷିମାନେ ଯେତେବେଳେ କଠୋର ତପସ୍ୟା ଆଚରଣ କରିଥାନ୍ତି, ସେତେବେଳେ ଇନ୍ଦ୍ରଙ୍କ ମନରେ ଭୟ ଉତ୍ପନ୍ନ ହୋଇଯାଏ। ଯଦିଓ ସେ ସ୍ୱର୍ଗର ରାଜା, ତଥାପି ତାଙ୍କର ଭୟ ଉତ୍ପନ୍ନ ହୁଏ। କେଉଁ ଭୟ? ଯେ ଏ ମୁନି ହୁଏତ ତପସ୍ୟା କରି ମୋର ପଦବୀକୁ ନେଇଯିବ, ଇନ୍ଦ୍ର ପଦକୁ ଗ୍ରହଣ କରିବ, ମୋର ପଦବୀ ଚାଲିଯିବ। ତେଣୁ ଇନ୍ଦ୍ର ଅନେକ ସମୟରେ ସ୍ୱର୍ଗର ଅପ୍ସରାମାନଙ୍କୁ ପ୍ରେରଣା କରି ମୁନି ଋଷିମାନଙ୍କର ତପସ୍ୟାକୁ ଭଙ୍ଗ କରିଥାନ୍ତି। ଏବଂ ଏପରି ଇତିହାସରେ ଅନେକ ଘଟଣା ଘଟିତ ହେଇଛି ଇନ୍ଦ୍ରଙ୍କ ଦ୍ୱାରା, ଅନେକ ମୁନି ଋଷିମାନଙ୍କର ସେ ତପସ୍ୟା ଭଙ୍ଗ କରିଛନ୍ତି ନିଜ ପଦବୀ ଲୋଭରେ। ତେଣୁ ବର୍ତ୍ତମାନ ଇନ୍ଦ୍ର ଭାବୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ନିଶ୍ଚିତ ଭାବରେ ମୋ ଉପରେ କ୍ରୋଧିତ ହୋଇଥିବେ ଏବଂ ମୋର ପଦବୀ ଯିବା ନିଶ୍ଚିତ। ତେଣୁ ବର୍ତ୍ତମାନ ସେ କଣ କରିବେ ସେ ଚିନ୍ତା କରୁଛନ୍ତି। ଯଦିଓ ଅନ୍ୟ ଦେବତାମାନେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋବର୍ଦ୍ଧନ ପର୍ବତ ଧାରଣ କଲେ, ବ୍ରଜବାସୀମାନଙ୍କୁ ରକ୍ଷା କଲେ, ଏବଂ ଶେଷରେ ବ୍ରଜବାସୀମାନେ ଯେତେବେଳେ ବନ୍ଦ ହୋଇଗଲା ସବୁ ବୃଷ୍ଟି ବାତ୍ୟା, ସେତେବେଳେ ବ୍ରଜବାସୀମାନେ ଗୋବର୍ଦ୍ଧନ ଗର୍ତ୍ତରୁ ବାହାରକୁ ଚାଲି ଆସିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ପୂର୍ବବତ୍ ଯଥାସ୍ଥାନରେ ରଖିଦେଲେ, ସେତେବେଳେ ଅନ୍ୟ ଦେବତାମାନେ ଆନନ୍ଦରେ ପୁଷ୍ପ ବୃଷ୍ଟି କରିଥିଲେ ଭଗବାନଙ୍କ ଉପରେ, ଭଗବାନ କୃଷ୍ଣଙ୍କ ଉପରେ। କିନ୍ତୁ ଇନ୍ଦ୍ର ଆଉ ସେ ପୁଷ୍ପ ବୃଷ୍ଟିରେ ଭାଗ ନେଇନାହାନ୍ତି, ତାଙ୍କର ବର୍ତ୍ତମାନ ପଦବୀର ଚିନ୍ତା, ସେ କଣ କରିବେ। ତେଣୁ ବର୍ତ୍ତମାନ ଇନ୍ଦ୍ର ତାଙ୍କର ଗୁରୁ ବୃହସ୍ପତିଙ୍କର ପ୍ରରୋଚନାରେ ସେ ବ୍ରହ୍ମାଙ୍କ ନିକଟକୁ ଗଲେ। ସମସ୍ତ ଦେବତାମାନଙ୍କ ମଧ୍ୟରେ ବ୍ରହ୍ମା ହେଉଛନ୍ତି ଶ୍ରେଷ୍ଠ, ସେହି ସୃଷ୍ଟିର ପ୍ରଥମ ଜୀବ। ତେଣୁ ଯେତେବେଳେ ସୃଷ୍ଟି କାର୍ଯ୍ୟରେ କୌଣସି ଅସୁବିଧା ଉତ୍ପନ୍ନ ହୁଏ, ଦେବତାମାନେ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରି ନପାରନ୍ତି, ସେତେବେଳେ ସେମାନେ ବ୍ରହ୍ମାଙ୍କ ନିକଟକୁ ଯାଇଥାନ୍ତି। କାରଣ ଏଇ ଦେବତାମାନେ 33 କୋଟି ଦେବତାମାନେ, ସେମାନେ ସୃଷ୍ଟିର ଗୋଟିଏ ଗୋଟିଏ ବିଭାଗର ଅଧ୍ୟକ୍ଷ, ଏବଂ ସେମାନଙ୍କ ଉପରେ ରହିଛନ୍ତି ବ୍ରହ୍ମା। ଯେପରି ଆମ ଦେଶରେ ସବୁ ମନ୍ତ୍ରୀମାନେ ରହିଛନ୍ତି ଶାସନ କାର୍ଯ୍ୟ ପାଇଁ, ବିଭିନ୍ନ ବିଭାଗରେ ସବୁ ମନ୍ତ୍ରୀ ରହିଛନ୍ତି, ଏବଂ ମନ୍ତ୍ରୀମାନଙ୍କ ମଧ୍ୟରେ ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି, ଯେ ମୁଖ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ, ଏବଂ ଦେଶର ସର୍ବୋଚ୍ଚ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ଠିକ୍ ସେହିପରି ଏହି ସୃଷ୍ଟି କ୍ରମରେ ସୃଷ୍ଟିର ବିଭିନ୍ନ ବିଭାଗର ଅଧ୍ୟକ୍ଷ ବା ମନ୍ତ୍ରୀ ହେଉଛନ୍ତି 33 କୋଟି ଦେବତାମାନେ, ବିଭିନ୍ନ ବିଭାଗକୁ ସମ୍ଭାଳୁଛନ୍ତି, ଏବଂ ସେମାନଙ୍କ ମଧ୍ୟରେ ଯେ ମୁଖ୍ୟ ପ୍ରଧାନମନ୍ତ୍ରୀ ସେ ହେଉଛନ୍ତି ବ୍ରହ୍ମା, ଏବଂ ବ୍ରହ୍ମାଙ୍କ ଉପରେ ଯେ ସମଗ୍ର ସୃଷ୍ଟିର ପରମ ନିୟନ୍ତ୍ରଣକାରୀ ପରମେଶ୍ୱର ସର୍ବୋଚ୍ଚ କର୍ତ୍ତା ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ଯିଏକି ରାଷ୍ଟ୍ରପତି ବା ସମସ୍ତ ଜଗତ ପ୍ରତି ତାଙ୍କୁ କୁହାଯାଉଛି। କୃଷ୍ଣ କୃଷ୍ଣ ଜଗତ ପ୍ରତି, ସମସ୍ତ ଜଗତର ପ୍ରତିର ସ୍ୱାମୀ। ତେଣୁ ବର୍ତ୍ତମାନ ଇନ୍ଦ୍ର ବ୍ରହ୍ମାଙ୍କ ନିକଟକୁ ଗଲେ, ବ୍ରହ୍ମା ସୁମେରୁ ପର୍ବତରେ ବ୍ରହ୍ମାଙ୍କର ଅଫିସ ରହିଛି, ତେଣୁ ଇନ୍ଦ୍ର ଗଲେ ସୁମେରୁ ପର୍ବତ ବ୍ରହ୍ମାଙ୍କୁ ସେଠାରେ ଭେଟିବା ପାଇଁ, ଏବଂ ଯେତେବେଳେ ନିଜର ସ୍ଥିତି କଥା ବର୍ଣ୍ଣନା କଲେ ଯେ ସେ କିପରି ଭାବରେ ଭଗବାନ କୃଷ୍ଣଙ୍କ ଚରଣରେ ମହାନ ଅପରାଧ କରିଛନ୍ତି, ସେତେବେଳେ ବ୍ରହ୍ମା ଇନ୍ଦ୍ରଙ୍କୁ ଭର୍ସନା କଲେ। ସେ ଇନ୍ଦ୍ରଙ୍କୁ କହିଲେ ଯେ ତୁମର କଣ ମନେ ନାହିଁ ଯେ ଯେତେବେଳେ ପୃଥିବୀ ଦେବୀ ଗାଭୀ ରୂପ ଧାରଣ କରି ପୃଥିବୀରେ ଅସୁରମାନଙ୍କର ଅତ୍ୟାଚାର ବୃଦ୍ଧି ହେଇଥିବା ହେତୁ ସେମାନଙ୍କ ଭାରରେ ପୀଡ଼ିତ ହେଇ ପୃଥିବୀ ଦେବୀ ଗାଭୀ ରୂପ ଧାରଣ କରି ଆମମାନଙ୍କ ନିକଟକୁ ଆସିଥିଲେ, ଆମେ ପୃଥିବୀ ଦେବୀଙ୍କୁ ସଙ୍ଗରେ ଧରି କ୍ଷୀରସାଗର ତଟରେ ଭଗବାନଙ୍କୁ ଅବତାର ଗ୍ରହଣ କରିବା ପାଇଁ ପ୍ରାର୍ଥନା କରିଥିଲେ, ଏବଂ ସେତେବେଳେ ଭଗବାନ ଆଦେଶ ଦେଇଥିଲେ ଯେ ସେ ଅତିଶୀଘ୍ର ଏହି ଭୂଭାରକୁ ହରଣ କରିବା ପାଇଁ ଅବତରିତ ହେବେ। ଏବଂ ସେହି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦେବକୀ ଦେବୀଙ୍କ ଗର୍ଭରେ ଥିଲେ, ଆମେ ସମସ୍ତ ଦେବତାମାନେ କଂସର ବନ୍ଦୀଶାଳକୁ ଯାଇ ଅଲକ୍ଷ୍ୟରେ ଦେବକୀ ଦେବୀଙ୍କ ସହିତ ତାଙ୍କର ଗର୍ଭରେ ଥିବା ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ଏବଂ ସେହି ଭଗବାନ ବର୍ତ୍ତମାନ ବ୍ରଜଭୂମିରେ ତାଙ୍କର ଲୀଳାବିଳାସ କରୁଛନ୍ତି। ତୁମେ ଏତେ ଶୀଘ୍ର କିପରି ଭୁଲିଗଲ ତୁମର ପଦ ମୋହରେ ଅନ୍ଧରେ, ତେଣୁ ତୁମେ ଅତିଶୀଘ୍ର ସୁରଭିଙ୍କୁ ସାଥିରେ ଧରି ଭଗବାନ କୃଷ୍ଣଙ୍କ ନିକଟରେ ଯାଇ ଶରଣାପନ୍ନ ହୁଅ ଏବଂ ତାଙ୍କୁ କ୍ଷମା ପ୍ରାର୍ଥନା କର ତାଙ୍କ ନିକଟରେ। ତେଣୁ ବ୍ରହ୍ମାଙ୍କର ପ୍ରରୋଚନାରେ ଇନ୍ଦ୍ର ସୁରଭିଙ୍କୁ ସାଥିରେ ଧରି କୃଷ୍ଣଙ୍କ ନିକଟକୁ ଆସିଲେ, ଏବଂ ଭଗବାନ ଶ୍ରୀକୃଷ୍ଣ ସେ ଜାଣିଥିଲେ ଯେ ଇନ୍ଦ୍ର ଆସିବା ପାଇଁ ବର୍ତ୍ତମାନ ବାଧ୍ୟ ତାଙ୍କ ନିକଟକୁ କ୍ଷମା ପ୍ରାର୍ଥନା ପାଇଁ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏହି ଗୋବର୍ଦ୍ଧନକୁ ସାତ ଦିନ ଧାରଣ କରିବା ପରେ ଯେଉଁଦିନ ରଖିଲେ ପୂର୍ବ ସ୍ଥାନରେ ସ୍ଥାପନ କଲେ, ତା ପରଦିନ ସକାଳୁ ଭଗବାନ ଶ୍ରୀକୃଷ୍ଣ ଏକାକୀ କୌଣସି ଗୋପାଳ ବାଳକମାନଙ୍କୁ ସଙ୍ଗରେ ନନେଇ ସେ ଆସିଛନ୍ତି ଗୋବର୍ଦ୍ଧନ ପର୍ବତ ନିକଟକୁ। କାରଣ ଭଗବାନ ଶ୍ରୀକୃଷ୍ଣ ଜାଣିଥିଲେ ଯେ ଯଦି ସେ ଗୋପାଳ ବାଳକମାନଙ୍କୁ ସଙ୍ଗରେ ଧରି ଆସିବେ ତାହେଲେ ଇନ୍ଦ୍ର ଆହୁରି ଲଜ୍ଜିତ ହେବେ ସମସ୍ତଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ପାଇଁ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏହି ସାତ ଦିନ ଧରି ଯେଉଁ ବୃଷ୍ଟି ହେଲା ଇନ୍ଦ୍ରଙ୍କ ଦ୍ୱାରା, ପ୍ରଳୟକାଳୀନ ବୃଷ୍ଟି, ମୂଷଳଧାରର ବୃଷ୍ଟି ଏବଂ ବାତ୍ୟା, ସେଥିରେ କ'ଣ ସବୁ କ୍ଷୟକ୍ଷତି ହେଇଛି ବ୍ରଜର ତାର କଳନା କରିବା ପାଇଁ କୃଷ୍ଣ ଏକାକୀ ଆସିଲେ ଗୋବର୍ଦ୍ଧନ ପର୍ବତ ନିକଟକୁ, ଏବଂ ଗୋବର୍ଦ୍ଧନ ପର୍ବତ ତଳେ ଗୋଟିଏ ପ୍ରସ୍ତର ଖଣ୍ଡ ଉପରେ ଭଗବାନ ଶ୍ରୀକୃଷ୍ଣ ଉପବେଶନ କରି ପ୍ରତୀକ୍ଷା କରୁଛନ୍ତି ଯେ ଇନ୍ଦ୍ର ତୁ ସୁଯୋଗ ଦେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଇନ୍ଦ୍ର ସୁରଭିକୁ ସାଥିରେ ଧରି ଯେ ସମୁଦ୍ର ମନ୍ଥନରୁ ବାହାରିଥିଲେ ସୁରଭି ଗାଡ଼ି, ତାଙ୍କୁ ସାଥିରେ ଧରି ଆସିଛନ୍ତି। କାରଣ ଇନ୍ଦ୍ରଙ୍କର ଭୟ ହେଉଛି କୃଷ୍ଣଙ୍କ ନିକଟକୁ ଆସିବା ପାଇଁ। ଇନ୍ଦ୍ର ଭାବୁଛନ୍ତି ଯେ ସେ ଯେଉଁ ଅପରାଧ କରିଛନ୍ତି, ଏବଂ ବିଶେଷ ଭାବରେ ଭଗବାନଙ୍କର ଅତି ପ୍ରିୟ ଜନମାନଙ୍କୁ ତାଙ୍କର ଭକ୍ତମାନଙ୍କୁ ଧ୍ୱଂସ କରିବା ପାଇଁ, ତାଙ୍କର ଗାଭୀମାନଙ୍କୁ ଧ୍ୱଂସ କରିବା ପାଇଁ ସେ ଯେଉଁ ପ୍ରୟାସ କରିଛନ୍ତି ଏହା ଏକ ସାମାନ୍ୟ ଅପରାଧ ନୁହେଁ। ଯେଉଁମାନେ ବୈଷ୍ଣବମାନଙ୍କ ପ୍ରତି ଦ୍ୱେଷ ପୋଷଣ କରିଥାନ୍ତି ସେମାନେ ମହା ଅପରାଧରେ ଭାଗି ହୋଇଥାନ୍ତି। ତେଣୁ ଏହି ବ୍ରଜବାସୀମାନେ ସେମାନେ ସବୁ ବୈଷ୍ଣବ ଭଗବାନ କୃଷ୍ଣଙ୍କର ଭକ୍ତ, ଗାଭୀମାନେ ଭଗବାନ କୃଷ୍ଣଙ୍କର ଭକ୍ତ, ସେମାନଙ୍କ ଚରଣରେ ଇନ୍ଦ୍ର ଅପରାଧ କରିଛନ୍ତି। କେବଳ କୃଷ୍ଣଙ୍କ ଚରଣରେ ଅପରାଧ ନୁହେଁ, ଏ ସମସ୍ତ ବୈଷ୍ଣବମାନଙ୍କ ଚରଣରେ ମଧ୍ୟ ଅପରାଧ କରିଛନ୍ତି ଇନ୍ଦ୍ର। ତେଣୁ ଏପରି ମହା ଅପରାଧୀ ହେ ଇନ୍ଦ୍ର ବର୍ତ୍ତମାନ ଭୟଭୀତ ହେଉଛନ୍ତି କୃଷ୍ଣଙ୍କ ନିକଟକୁ ଆସିବା ପାଇଁ। ତେବେ ସୁରଭିଙ୍କୁ ସେଥିପାଇଁ ସାଥିରେ ଧରି ଆସିଛନ୍ତି ବ୍ରହ୍ମାଙ୍କର ପ୍ରରୋଚନାରେ, ଯେ ସୁରଭି ଗାଭୀ, ତେଣୁ ଗାଭୀକୁ ଦେଖିଲେ, ଗାଈକୁ ଦେଖିଲେ କୃଷ୍ଣ ତାଙ୍କର କ୍ରୋଧକୁ ପରିତ୍ୟାଗ କରିବେ। କାରଣ ଭଗବାନ ଶ୍ରୀକୃଷ୍ଣ ନମନ ବ୍ରାହ୍ମଣ ଦେବାୟ ଗୋବ୍ରାହ୍ମଣ ହିତାୟ ଜଗଦ୍ଭିତାୟ କୃଷ୍ଣାୟ ଗୋବିନ୍ଦାୟ ନମନ ହେଉଛନ୍ତି ବ୍ରାହ୍ମଣ ଦେବ ଏବଂ ଗୋବ୍ରାହ୍ମଣର ହିତ ପାଇଁ ଭଗବାନ ଶ୍ରୀକୃଷ୍ଣ ଅବତରିତ ହୋଇଥାନ୍ତି। ତେଣୁ ଗୋରୁମାନଙ୍କର ସୁରକ୍ଷା, ବ୍ରାହ୍ମଣମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଭଗବାନ ସେଥିପାଇଁ ଗୋପାଳ ରୂପରେ ଆବିର୍ଭୂତ ହୋଇଛନ୍ତି ବ୍ରଜଭୂମିରେ, ଗୋରୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ। ତେଣୁ ସେ ଭଗବାନ ଗାଭୀମାନଙ୍କୁ ଦେଖିଲେ ସେ ପ୍ରସନ୍ନ ହୋଇଥାନ୍ତି, ବା ଯେଉଁମାନେ ଗାଭୀମାନଙ୍କର ପାଳନ କରିଥାନ୍ତି, ଗାଈମାନଙ୍କର ପାଳନ କରିଥାନ୍ତି, ଗାଈମାନଙ୍କୁ ଖାଇବାକୁ ଦେଇଥାନ୍ତି, ଗାଈମାନଙ୍କର ଗ୍ରୀବାକୁ ସେମାନେ ଆଉଁସି ଦେଇଥାନ୍ତି, ଏପରି ବ୍ୟକ୍ତିମାନଙ୍କ ପ୍ରତି ଭଗବାନ କୃଷ୍ଣ ପ୍ରସନ୍ନ ହୋଇଥାନ୍ତି। ଯେଉଁମାନେ ଗୋପାଳନ କରନ୍ତି, ଗୋମାନଙ୍କର ଗୋରୁମାନଙ୍କର ସେବା କରିଥାନ୍ତି, ସେମାନଙ୍କ ପ୍ରତି ଭଗବାନ କୃଷ୍ଣ ପ୍ରସନ୍ନ ହୋଇଥାନ୍ତି। ତେଣୁ ପ୍ରାଚୀନ କାଳରେ ପ୍ରତି ଘରେ ଲୋକମାନେ ସବୁ ଗାଈ ରଖୁଥିଲେ ଏବଂ ତାଦ୍ୱାରା ଯେଉଁ ଗୋବର ହଉଥିଲା ଶସ୍ୟ କ୍ଷେତ୍ରରେ ବ୍ୟବହାର କରୁଥିଲେ ଲୋକମାନେ। ତେଣୁ ଆଜିକାଲି ଯେପରି ସବୁ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଛି ଶସ୍ୟ ଉତ୍ପାଦନ ପାଇଁ, ପିଡ଼ିଆ ଆଦି, ଏସବୁର ଉପଯୋଗ ସେତେବେଳେ ନଥିଲା। ଏସବୁ ବିଷ ପ୍ରୟୋଗ କରାଯାଉଛି ଖାଦ୍ୟ ଶସ୍ୟରେ। ତେଣୁ ଯେଉଁ ଖାଦ୍ୟ ଶସ୍ୟ ବର୍ତ୍ତମାନ ଉତ୍ପନ୍ନ ହେଉଛି ରାସାୟନିକ ଦ୍ରବ୍ୟ ଦ୍ୱାରା, ସେସବୁ ବିଷରେ ପରିଣତ ହେଇଯାଉଛି ଏବଂ ସେ ବିଷକୁ ଆମେ ଭକ୍ଷଣ କରୁଛୁ। ତେଣୁ ଆମେ କିପରି ସୁସ୍ଥ ରହିପାରିବା? ତେଣୁ ବିଭିନ୍ନ ପ୍ରକାର ରୋଗଗ୍ରସ୍ତ ହେଉଛୁ ଆମେ। କିନ୍ତୁ ପ୍ରାଚୀନ କାଳରେ ଏସବୁ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରାଯାଉନଥିଲା। ଗୋବର ହେଉଛି ଉତ୍କୃଷ୍ଟ ତତ୍ତ୍ୱ ବା ବସ୍ତୁ, ଯାହାଦ୍ୱାରା ଖାଦ୍ୟ ଶସ୍ୟ ବହୁ ପରିମାଣରେ ଉତ୍ପାଦିତ ହେଉଥିଲା। ତେଣୁ ଗୋରୁମାନଙ୍କ ଠାରୁ ଗୋବର ପ୍ରାପ୍ତ ହେଉଥିଲେ ଲୋକମାନେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ, ଗାଭୀମାନଙ୍କ ଠାରୁ ଦୁଧ, ଦହି, ଘିଅ, ଛେନା, ଏସବୁ ସ୍ୱାସ୍ଥ୍ୟକର ଦ୍ରବ୍ୟ ପ୍ରାପ୍ତ ହେଉଥିଲେ, ଯାହାଦ୍ୱାରା ଶରୀର ହୃଷ୍ଟପୃଷ୍ଟ ହେଉଥିଲା। ତେଣୁ ସେମାନେ ସୁସ୍ଥ ସବଳ ରହୁଥିଲେ ଏବଂ ଏଇ ଛେନା, ଦହି, କ୍ଷୀର ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଦ୍ରବ୍ୟ ପ୍ରସ୍ତୁତ କରାଯାଇପାରିବ। ତେଣୁ ସେତେବେଳେ ସଂସ୍କୃତି ଅତ୍ୟନ୍ତ ଉଚ୍ଚ ସଂସ୍କୃତି ଥିଲା, ପ୍ରାଚୀନ ସଂସ୍କୃତି। ତେଣୁ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଯେଉଁମାନେ ଗୋରୁମାନଙ୍କର ପାଳନ କରିଥାନ୍ତି। ତେଣୁ ଇନ୍ଦ୍ର ସୁରଭି ଗାଈଙ୍କୁ ସାଥିରେ ଧରି ଆସିଲେ, ଯେ ସୁରଭିଙ୍କୁ ଦେଖି ଭଗବାନ କୃଷ୍ଣ ତାଙ୍କର କ୍ରୋଧ ତ୍ୟାଗ କରିବେ। ଏହି ଉଦ୍ଦେଶ୍ୟରେ ଇନ୍ଦ୍ର ଏକାକି ନା ଆସି ସୁରଭିଙ୍କୁ ସାଥିରେ ଧରି ଆସିଥିଲେ। କିନ୍ତୁ ଯେହେତୁ ଇନ୍ଦ୍ର ଭଗବାନ କୃଷ୍ଣଙ୍କ ଚରଣରେ ଅପରାଧ କରିଛନ୍ତି, ତେଣୁ ଇନ୍ଦ୍ର ଯେତେବେଳେ ଆସିଲେ ସୁରଭିଙ୍କୁ ସାଥିରେ ଧରି, ସୁରଭି ଇନ୍ଦ୍ରଙ୍କୁ ଉପଦେଶ ଦେଲେ ଯେ ତୁମେ ତୁମର ଐରାବତ ହାତୀ ପୃଷ୍ଠରେ ଆରୋହଣ କରି କୃଷ୍ଣଙ୍କ ନିକଟକୁ ଯିବନି। ଏହା ହେଉଛି ଅହଙ୍କାରର ପ୍ରତୀକ। ଭଗବାନଙ୍କ ନିକଟକୁ କୌଣସି ବାହନ ଚଢ଼ି ଯିବା ଉଚିତ ନୁହେଁ। ତେଣୁ ପ୍ରଥମରୁ ସତର୍କ କରିଦେଇଥିଲେ ସୁରଭି ଯେ ଐରାବତ ହାତୀକୁ ଛାଡ଼ିଦେବ, ଦୂରରେ ରଖିବ, ଐରାବତ ହାତୀ ଉପରେ ଚଢ଼ି ଯିବନି କୃଷ୍ଣଙ୍କ ନିକଟକୁ, ପାଦରେ ଚାଲି ଚାଲି ଯିବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜର ମସ୍ତକ ଅବନତ କରିବ, ତାଙ୍କ ଚରଣରେ ପ୍ରଣାମ କରିବ। ତେଣୁ ଏପରି ଶିକ୍ଷା ଦେଇ ସୁରଭି ପ୍ରେରଣ କରିଥିଲେ ଇନ୍ଦ୍ରଙ୍କୁ। ସୁରଭି ରହିଗଲେ, ପ୍ରଥମେ ଇନ୍ଦ୍ରଙ୍କୁ ଏକାକୀ ପ୍ରେରଣା କଲେ। ତେଣୁ ଇନ୍ଦ୍ର ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ସେ ଆସୁଛନ୍ତି କୃଷ୍ଣଙ୍କ ନିକଟକୁ, ଦେଖୁଛନ୍ତି କୃଷ୍ଣ ଏକାକୀ ଉପବେଶନ କରିଛନ୍ତି ଏକ ପ୍ରସ୍ତର ଖଣ୍ଡ ଉପରେ। ତେଣୁ ଇନ୍ଦ୍ର ଆସି ଦଣ୍ଡବତ ପ୍ରଣାମ କରୁଛନ୍ତି କୃଷ୍ଣଙ୍କ ଚରଣରେ। ଦଣ୍ଡବତ ମାନେ ଦଣ୍ଡ ପରି ତଳେ ପଡ଼ିବା। ତେଣୁ ଭଗବାନ କୃଷ୍ଣଙ୍କ ଚରଣରେ ପଡ଼ି ଇନ୍ଦ୍ରଙ୍କର ଯେଉଁ ମୁକୁଟ ରହିଛି, କାରଣ ସେ ସ୍ୱର୍ଗର ରାଜା, ତେଣୁ ସେ ଯେଉଁ ମୁକୁଟ ପିନ୍ଧିଛନ୍ତି ସ୍ୱର୍ଣ୍ଣର ମୁକୁଟ, ସେଥିରେ ସବୁ ଅନେକ ମଣିମୁକ୍ତା ସବୁ ଖଚିତ ହେଇଛି, ସେସବୁ ତେଜ ବିକିରଣ କରୁଛି। ତେଣୁ ଇନ୍ଦ୍ର ଏହିପରି ଅବସ୍ଥାରେ ସେ ଭଗବାନ କୃଷ୍ଣଙ୍କ ଚରଣରେ ପ୍ରଣାମ ନିବେଦନ କରୁଛନ୍ତି, ତାଙ୍କର ମୁକୁଟ ସ୍ପର୍ଶ କରୁଛି ଭଗବାନ କୃଷ୍ଣଙ୍କର ଚରଣ, ଇନ୍ଦ୍ରଙ୍କର ମୁକୁଟ। ତେଣୁ ସେ ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି ସେହି ଦୃଶ୍ୟର। ଗୋବର୍ଦ୍ଧନେ ଧୃତେ ଶୈଳେ ଆଶା ରାଜ ରକ୍ଷିତେ ବୋଧେ ଗୋଲକାତ ଆବ୍ରଜ କୃଷ୍ଣ ସୁରଭି ଶକ୍ର। ତେଣୁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରି ବ୍ରଜବାସୀମାନଙ୍କର ରକ୍ଷା, ଏହି ମୂଷଳଧାର ବୃଷ୍ଟି ଏବଂ ବାତ୍ୟାରୁ କରିସାରିବା ପରେ ଗୋଲକାତ ଆବ୍ରଜ ସୁରଭି ଶକ୍ର ଗୋଲକରୁ ସୁରଭି ଗାଭୀ ଏବଂ ଶକ୍ର ଇନ୍ଦ୍ର ଏ ଦୁଇ ଜଣ ଆସିଲେ କୃଷ୍ଣଙ୍କ ନିକଟକୁ। ତେବେ ଏଠାରେ ଯେଉଁ ଗୋଲକର କଥା କୁହାଯାଉଛି, ଏହା ଗୋଲକ ବୃନ୍ଦାବନ କୃଷ୍ଣଙ୍କର ନିବାସ ସ୍ଥାନ ଗୋଲକ ବୃନ୍ଦାବନର ଗୋଲକ କଥା କୁହାଯାଉ, କାରଣ ଗୋଲକ ବୃନ୍ଦାବନର ଯେଉଁ ଗାଭୀମାନେ ଅଛନ୍ତି ସେମାନେ ସବୁ ଦିବ୍ୟ, ଭଗବାନ କୃଷ୍ଣଙ୍କର ନିତ୍ୟ ଲୀଳା ବିଳାସରେ ସହାୟକ ସହଚର। କିନ୍ତୁ ଏଠାରେ ଯେଉଁ ଗୋଲକର କଥା କୁହାଯାଉଛି, ଗୋଲକ ଇଏ ମର୍ତ୍ତ ଲୋକର ଗୋଲକ ଯେଉଁଠାରେ ଗାଭୀମାନେ ନିବାସ କରୁଛନ୍ତି, ତେଣୁ ତାପରେ ସ୍ୱର୍ଗ ଭଗବାନ କୃଷ୍ଣଙ୍କର ଧାମ ଗୋଲକର ଗାଭୀମାନେ ଇନ୍ଦ୍ର ସହିତ କାହିଁକି ଆସିବେ ମର୍ତ୍ତର ଇନ୍ଦ୍ର ସହିତ, ଏହା ମଧ୍ୟ ଠିକ ନୁହେଁ। ତେଣୁ ଏଠାରେ ଯେଉଁ ସୁରଭି ଗୋଲକରୁ ଆସିଛନ୍ତି ସେ ହେଉଛନ୍ତି ଏ ମର୍ତ୍ତ ଲୋକର ଗୋଲକରୁ ଆସିଛନ୍ତି, ଯେଉଁଠାରେ ସୁରଭି ଜାତୀୟ ଗାଭୀମାନେ ନିବାସ କରିଥାନ୍ତି, ଏହା ସ୍ୱର୍ଗ ଲୋକର ଏକ ଅଂଶ। ତେଣୁ ସେଠାରୁ ଆସିଲେ ଇନ୍ଦ୍ର ଏବଂ ସୁରଭି ବିବିକ୍ତ ଉପସଙ୍ଗମ୍ୟ ବିଡ଼ିତ କୃତ ହେଳନ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଏକାନ୍ତରେ ଉପବେଶନ କରିଛନ୍ତି ସେତେବେଳେ ଇନ୍ଦ୍ର କୃଷ୍ଣଙ୍କର ଅବମାନନା କରିଥିବା ହେତୁ ସେ ଅତ୍ୟନ୍ତ ଲଜ୍ଜା ଅନୁଭବ କରି ଭଗବାନ କୃଷ୍ଣଙ୍କ ନିକଟକୁ ଆସୁଛନ୍ତି। ପରସ୍ପର୍ଶ ପାଦରେ କିରୀଟେନ ଅର୍କବର୍ଷ, ତେଣୁ ସେ ଭଗବାନ କୃଷ୍ଣଙ୍କ ନିକଟକୁ ଆସି ଦଣ୍ଡବତ ପ୍ରଣାମ କରି ଭଗବାନ ଶ୍ରୀକୃଷ୍ଣଙ୍କର ପଦ ସ୍ପର୍ଶ କରୁଛନ୍ତି ନିଜର କିରୀଟ ଦ୍ୱାରା, ମୁକୁଟ ଦ୍ୱାରା। ତାଙ୍କର ମୁକୁଟରୁ ଅର୍କବର୍ଷ ସୂର୍ଯ୍ୟଙ୍କ ପରି ତେଜ ବାହାରୁଛି ଇନ୍ଦ୍ରଙ୍କର ମୁକୁଟରେ, ସେପରି ମୁକୁଟ ଦ୍ୱାରା ସେ କୃଷ୍ଣଙ୍କର ଚରଣକୁ ସ୍ପର୍ଶ କରୁଛନ୍ତି। ଦୃଷ୍ଟ ଶ୍ରୁତାନୁଭାବ କୃଷ୍ଣ ଶ୍ୟାମିତ ତେଜସ ନଷ୍ଟ ତ୍ରିଲୋକେଶ ଇଦମାହ କୃତାଞ୍ଜଳି। ତେଣୁ ଇନ୍ଦ୍ର ବର୍ତ୍ତମାନ ଦୃଷ୍ଟ ସେ ଦେଖିସାରିଛନ୍ତି ଏବଂ ସୁପ୍ତ ଆଗରୁ କୃଷ୍ଣଙ୍କର କଥା, କୃଷ୍ଣଙ୍କର ଅମିତ ତେଜ, ଯେଉଁ ତେଜର ଆମେ କଳନା କରିପାରିବା ନାହିଁ, ଅମିତ ତେଜ ଯେଉଁ ଭଗବାନଙ୍କର ଅମିତ ତେଜ ବା ଅକଳନୀୟ କାର୍ଯ୍ୟ, ଯାହାକୁ ଆମେ କଳ୍ପନା କରିପାରିବାନି ଭଗବାନ ଶ୍ରୀକୃଷ୍ଣର କେତେ ଶକ୍ତି ରହିଛି, କେତେ ତେଜ ରହିଛି ଏବଂ ସେ କିପରି ଆଶ୍ଚର୍ଯ୍ୟକର କାର୍ଯ୍ୟ କରିପାର, ଯାହା ଆମର ମନୁଷ୍ୟ ବୁଦ୍ଧି ଦ୍ୱାରା ଅକଳ୍ପନୀୟ, କଳ୍ପନା ଆମେ କରିପାରିବା। ତେଣୁ ଇନ୍ଦ୍ର କୃଷ୍ଣଙ୍କର ଏଇ ଅମିତ ତେଜ କଥା ବା ଶକ୍ତି କଥା ସେ ବ୍ରହ୍ମାଙ୍କ ମୁଖରୁ ଶ୍ରବଣ କରିଛନ୍ତି ଏବଂ ନିଜ ସଚକ୍ଷୁରେ ଦୃଷ୍ଟା ଦେଖିଲେ ଯେ କିପରି ଭାବରେ ସମ୍ବର୍ତ୍ତକ ମେଘ ଏବଂ ବାୟୁମାନଙ୍କୁ ପ୍ରେରଣ କରିବା ସତ୍ତ୍ୱେ ମଧ୍ୟ ବ୍ରଜର କିଛି ହେଲା ନାହିଁ, ବ୍ରଜବାସୀମାନେ ସୁରକ୍ଷିତ ହୋଇ ରହିଲେ, ବ୍ରଜ ସୁରକ୍ଷିତ ହୋଇ ରହିଲା କୃଷ୍ଣଙ୍କ ଦ୍ୱାରା। ତେଣୁ ସେ ସଚକ୍ଷୁରେ ଦର୍ଶନ କଲେ କୃଷ୍ଣଙ୍କର ଶକ୍ତି ଏବଂ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ସେଇ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ପକ୍ଷେ ସାଧାରଣ ମନୁଷ୍ୟ ନୁହନ୍ତି, ସେ ହେଉଛନ୍ତି ପରମ ପୁରୁଷ ଭଗବାନ। ତେଣୁ ଏକଥା ଅନୁଭବ କରି ନଷ୍ଟ ତ୍ରିଲୋକେଶ ମଦ, ତେଣୁ ସେ ଇନ୍ଦ୍ର ଯିଏକି ନିଜକୁ ସମସ୍ତ ତ୍ରିଲୋକର ଅଧୀଶ୍ୱର ବୋଲି ଜ୍ଞାନ କରୁଥିଲେ ଏବଂ ସେଥିପାଇଁ ତାଙ୍କର ଅହଙ୍କାର ଉତ୍ପନ୍ନ ହୋଇଥିଲା, ସେ ଅହଙ୍କାର ବର୍ତ୍ତମାନ ନଷ୍ଟ ହୋଇଗଲା। ବର୍ତ୍ତମାନ ଇଦମ୍ ଆହ କୃତାଞ୍ଜଳି, ବର୍ତ୍ତମାନ ଇନ୍ଦ୍ର କୃତାଞ୍ଜଳି ପୁଟରେ ହାତ ଯୋଡ଼ି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, ସ୍ତୁତି କରୁଛନ୍ତି ତାଙ୍କୁ ପ୍ରସନ୍ନ କରିବା ପାଇଁ। ତେଣୁ ବର୍ତ୍ତମାନ ଇନ୍ଦ୍ର ତାଙ୍କର ସ୍ତୁତିରେ ଭଗବାନ କୃଷ୍ଣଙ୍କୁ କହୁଛନ୍ତି, ବିଶୁଦ୍ଧ ସତ୍ତଂ ତବଧାମ ଶାନ୍ତମ, ଯେ ହେ ପ୍ରଭୁ ଆପଣଙ୍କର ଧାମ ବିଶୁଦ୍ଧ ସତ୍ତ ନିର୍ମିତ। ତେଣୁ ଏଠାରେ ଧାମର ଦୁଇ ପ୍ରକାର ଅର୍ଥ ହୋଇପାରିବ, ଧାମ ଅର୍ଥ ନିବାସ ସ୍ଥାନ ଏବଂ ଧାମର ଅନ୍ୟ ଅର୍ଥ ହେଉଛି ସ୍ୱରୂପ। ଅବଶ୍ୟ ଭଗବାନ କୃଷ୍ଣଙ୍କର ସ୍ୱରୂପ ଏବଂ ତାଙ୍କର ଧାମ ଏଥିରେ କୌଣସି ପାର୍ଥକ୍ୟ ନାହିଁ, ସବୁ ବିଶୁଦ୍ଧ ସତ୍ତ୍ୱ। ବିଶୁଦ୍ଧ ସତ୍ତ୍ୱ ଅର୍ଥାତ୍ ଭୌତିକ ଜଗତର ତ୍ରିଗୁଣର ଉର୍ଦ୍ଧ୍ୱରେ, ତ୍ରିଗୁଣ ଆତୀତ ଭୌତିକ ଜଗତରେ ସମସ୍ତ ବସ୍ତୁ ବା ବ୍ୟକ୍ତି ତିନି ଗୁଣର ଅଧୀନ, ସତ୍ତ୍ୱ ରଜ ଏବଂ ତମ। କାରଣ ମାୟା ଶକ୍ତିର ଅଧୀନ ହୋଇଥିବା ହେତୁ ଏ ଭୌତିକ ଜଗତ ଜୟ ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ, ଏହି ଭୌତିକ ସଂସାରରେ ପ୍ରତ୍ୟେକ ଜୀବ ମାୟା ଦ୍ୱାରା ମୋହିତ ହୋଇଥାଏ, ଯେଉଁ ମାୟା ଶକ୍ତି ତ୍ରିଗୁଣାତ୍ମିକ। ତ୍ରିଗୁଣ ଗୁଣ ଅର୍ଥାତ୍ ରଜୁ ରସି, ତେଣୁ ମାୟା ଶକ୍ତିର ଯେଉଁ ତିନୋଟି ଗୁଣ ରହିଛି ଅର୍ଥାତ୍ ରଜୁ ବା ରସି ରହିଛି, ତାହା ହେଉଛି ସତ ରଜ ତମ ର ରସି ବା ଗୁଣ। ସେ ତିନୋଟି ଗୁଣ ଦ୍ୱାରା ଆମେ ସମସ୍ତେ ବନ୍ଧା ହୋଇଛୁ। ଆମେ ଯଦିଓ ନିଜକୁ ସ୍ୱତନ୍ତ୍ର ବୋଲି ଜ୍ଞାନ କରୁଛେ, କିନ୍ତୁ ଆମେ ପ୍ରକୃତ ପକ୍ଷେ ସବୁ ଏଇ ତ୍ରିଗୁଣ ଦ୍ୱାରା ବନ୍ଧା ହୋଇଛୁ, ବନ୍ଧନରେ ରହିଛୁ। ମାୟାର ଏଇ ତିନି ଗୁଣରେ ବନ୍ଧା ହୋଇଥିବା ହେତୁ ଗୁଣ କର୍ମ, ଗୁଣ ଅନୁସାରେ ଆମେ କର୍ମରେ ପ୍ରଭୃତ ହଉ। ତେଣୁ ପ୍ରତ୍ୟେକ ବ୍ୟକ୍ତି ତାର ଗୁଣ ଅନୁସାରେ କର୍ମ କରୁଛି। ଯଦି ଏହି ତିନୋଟି ଗୁଣ ପ୍ରତ୍ୟେକ ବ୍ୟକ୍ତି ନିକଟରେ ରହିଛି, ପ୍ରତ୍ୟେକ ଜୀବ ନିକଟରେ ରହିଛି, କିଏ ସପ୍ତଗୁଣରେ ରହିଛି, କାହାର ନିକଟରେ ସପ୍ତଗୁଣର ପ୍ରାଧାନ୍ୟତା ରହିଛି, କାହା ନିକଟରେ ରଜଗୁଣର ପ୍ରଧାନତା ରହିଛି, କାହା ନିକଟରେ ତମଗୁଣର ପ୍ରଧାନତା ରହିଛି, ତେଣୁ ସେ ଅନୁସାରେ ବ୍ୟକ୍ତି କାର୍ଯ୍ୟ କରୁଛି। ତେଣୁ ସତ୍ତ୍ୱଗୁଣରେ ସାଧାରଣତଃ ଯେଉଁମାନେ ଥାଆନ୍ତି ସେମାନେ ଶାନ୍ତ ସ୍ୱଭାବଯୁକ୍ତ ହୋଇଥାନ୍ତି, ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି ଏବଂ ସେମାନେ ସତ୍ୟ ଧର୍ମ ଆଚରଣ କରନ୍ତି, ଏସବୁ ଗୁଣ ସେମାନଙ୍କର ରହିଛି। ବା ରଜଗୁଣୀ ବ୍ୟକ୍ତି ସେ ଅନ୍ୟକୁ ନିୟନ୍ତ୍ରଣ କରିବାକୁ ଚାହେଁ, ତାର ଈଶ୍ୱର ଭାବ ରହିଥାଏ ରଜଗୁଣୀ ବ୍ୟକ୍ତି, ତେଣୁ କ୍ଷତ୍ରିୟମାନେ ସେଥିପାଇଁ ରଜଗୁଣ ସମ୍ପନ୍ନ, ବ୍ରାହ୍ମଣମାନେ ସତ୍ୟଗୁଣ ସମ୍ପନ୍ନ, ତେଣୁ ଦେବତାମାନେ ମଧ୍ୟ ସତ୍ୟଗୁଣ ସମ୍ପନ୍ନ, ତେବେ କ୍ଷତ୍ରିୟମାନେ ରଜଗୁଣ ସମ୍ପନ୍ନ, ବୈଶ୍ୟମାନେ ରଜଗୁଣ ଏବଂ ତମଗୁଣ ମିଶ୍ରିତ ଗୁଣ ସେମାନଙ୍କ ନିକଟରେ ରହିଥାଏ ଏବଂ ଶୂଦ୍ରମାନେ କେବଳ ତମଗୁଣ ସମ୍ପନ୍ନ, ମାନେ ତମଗୁଣର ପ୍ରଧାନତା ରହିଥାଏ। ତେବେ ଏଇ ତିନୋଟି ଗୁଣର ସବୁ ସମୟରେ କ୍ରିୟା ଏବଂ ପ୍ରତିକ୍ରିୟା ଚାଲିଥାଏ, ତେଣୁ କେତେବେଳେ କୋଉ ଗୁଣର ପ୍ରଧାନତ ଅନୁସାରେ ବ୍ୟକ୍ତି ଆଚରଣ କରିଥାଏ। ତେବେ ଭଗବାନ ଏଇ ତ୍ରିଗୁଣ ଦ୍ୱାରା ବନ୍ଧା ନୁହଁ। ଆମେ ସମସ୍ତ ଜୀବ ଏ ସଂସାରରେ ଯେଉଁମାନେ ଜନ୍ମଗ୍ରହଣ କରିଛେ, ଆମେ ସମସ୍ତେ ଭୌତିକ ଶକ୍ତିର ତିନି ଗୁଣ ଦ୍ୱାରା ବନ୍ଧା ହେଇଛେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଯେ ମାୟାଧୀତ, ସେ ମାୟାର ଅଧୀନ ନୁହନ୍ତି, ତେଣୁ ଏଇ ତିନୋଟି ଗୁଣ ତାଙ୍କୁ ବାନ୍ଧିପାରେ ନାହିଁ। ସେଥିପାଇଁ ତାଙ୍କୁ ତ୍ରିଗୁଣାତୀତ ବୋଲି କୁହାଯାଏ। ସେଥିପାଇଁ ସେ ବିଶୁଦ୍ଧ ସତ୍ତ୍ୱରେ ଅବସ୍ଥିତ। ଏଇ ଭୌତିକ ଜଗତର ସତ୍ୱଗୁଣର ମଧ୍ୟ ଉର୍ଦ୍ଧ୍ୱରେ, ସେଥିପାଇଁ ଭଗବାନଙ୍କର ଶରୀର ବିଶୁଦ୍ଧ ସତ୍ତ୍ୱରେ ନିବୃତ, ଯାହାଫଳରେ ତାଙ୍କ ଶରୀର ସେଥିପାଇଁ ଦିବ୍ୟ ବୋଲି କୁହାଯାଏ। ଯେପରି ଭଗବାନଙ୍କର ଶରୀର ଦିବ୍ୟ, ତାଙ୍କର ଧାମ ମଧ୍ୟ ଦିବ୍ୟ। ଆମର ଶରୀର ହେଉଛି ଭୌତିକ, ଏଇ ଭୌତିକ ପ୍ରକୃତିର ତିନି ଗୁଣରେ ବନ୍ଧା, ତେଣୁ ଆମେ ଏଇ ଭୌତିକ ଶରୀର ହେତୁ ଆମେ ଜନ୍ମ ମୃତ୍ୟୁ ଜରାବ୍ୟାଧି ଭୋଗ କରୁଛୁ, ଭୌତିକ ସଂସାରର ଦୁଃଖ ଭୋଗ କରୁଛୁ ଏଇ ଭୌତିକ ଶରୀର ହେତୁ। ଆମର ଯଦି ଏ ଭୌତିକ ଶରୀର ନଥାନ୍ତା, ତାହେଲେ ଏ ଭୌତିକ ସଂସାରର ଦୁଃଖ ମଧ୍ୟ ନଥାନ୍ତା। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଶରୀର ଯେହେତୁ ଭୌତିକ ଶରୀର ନୁହେଁ, ତାହା ଦିବ୍ୟ, ଏଇ ତିନି ଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ତ୍ୱରେ ନିର୍ମିତ, ତେଣୁ ଭଗବାନ କୃଷ୍ଣଙ୍କର ଜନ୍ମ ମୃତ୍ୟୁ ଜରାବ୍ୟାଧି ନାହିଁ। ସେ ଆମ ପରି ଭୌତିକ ସଂସାରର ଦୁଃଖ ଭୋଗ କରନ୍ତି ନାହିଁ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅବତରିତ ହୁଅନ୍ତି, ସେ ତାଙ୍କର ସେ ଦିବ୍ୟ ଶରୀରରେ ଅବତରିତ ହୁଅନ୍ତି, ଆମ ପରି ଭୌତିକ ଶରୀର ଗ୍ରହଣ କରନ୍ତି ନାହିଁ। ଯଦିଓ ତାଙ୍କର ସେ ଦିବ୍ୟ ଶରୀର ମନୁଷ୍ୟ ଶରୀର ପରି ଦେଖାଯାଏ, କିନ୍ତୁ ତାଙ୍କର ଶରୀର ଆମ ପରି ପଞ୍ଚ ମହାଭୂତରେ ଗଢ଼ା ନୁହେଁ, ନିର୍ମିତ ନୁହେଁ। ତେଣୁ ଇନ୍ଦ୍ର ବର୍ତ୍ତମାନ କୃଷ୍ଣଙ୍କୁ ଯେଉଁ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କରୁଥିଲେ ଆଗରୁ, ବର୍ତ୍ତମାନ କୃଷ୍ଣଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ବିଶୁଦ୍ଧ ସତ୍ତମ ସମଧାନ ଶାନ୍ତ, ଯେ ହେ ପ୍ରଭୁ, ବର୍ତ୍ତମାନ ମୁଁ ଅନୁଭବ କଲି ଯେ ଆପଣଙ୍କର ଏ ଶରୀର ଦିବ୍ୟ, ଆପଣଙ୍କର ଏ ସାଧାରଣ ମନୁଷ୍ୟର ଶରୀର ନୁହେଁ, ଭୌତିକ ଶରୀର ନୁହେଁ, ତେଣୁ ଆପଣଙ୍କ ଶରୀର ଅପରିବର୍ତ୍ତନୀୟ, ଶାନ୍ତ ମାନେ ଅପରିବର୍ତ୍ତନୀୟ, ପରିବର୍ତ୍ତନଶୀଳ ନୁହେଁ। ଆମର ଶରୀର ପରିବର୍ତ୍ତନଶୀଳ, ଆମର ଜନ୍ମ ସମୟରେ ଯେଉଁ ଶରୀର ଥିଲା ଶିଶୁର ଶରୀର, ବର୍ତ୍ତମାନ ସେ ଶରୀର ନାହିଁ, ସେ ଶରୀର ପରିବର୍ତ୍ତନ ହୋଇଯାଇଛି। ଆଉ କିଛି ବର୍ଷ ପରେ ଆମ ଶରୀର ଆହୁରି ସ୍ପଷ୍ଟ ଭାବରେ ପରିବର୍ତ୍ତିତ ହୋଇଯିବ, ଆମେ ବର୍ତ୍ତମାନ ଯୁବାବସ୍ଥାରେ ରହିଛେ, ବୃଦ୍ଧ ହୋଇଯିବ, କିଛି କାଳ ପରେ ଏ ଶରୀରର ମୃତ୍ୟୁ ମଧ୍ୟ ହୋଇଯିବ। ତେଣୁ ଏଇ ଭୌତିକ ଶରୀର ପରିବର୍ତ୍ତନଶୀଳ, ପରିବର୍ତ୍ତନ ହୋଇଛି। ଶିଶୁ ଅବସ୍ଥାରୁ ବାଳକ ଅବସ୍ଥା, ଯୁବାବସ୍ଥା, ବୃଦ୍ଧାବସ୍ଥା, ଶେଷରେ ମୃତ୍ୟୁ। କିନ୍ତୁ ଭଗବାନ କୃଷ୍ଣଙ୍କ ଶରୀରରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଯଦିଓ ଦେଖାଯାଏ ଅନେକ ସମୟରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅବତରିତ ହୁଅନ୍ତି ଏଇ ଭୌତିକ ସଂସାରରେ, ସେ ଶିଶୁ ରୂପ ଗ୍ରହଣ କରନ୍ତି, କିନ୍ତୁ ତାଙ୍କର ଶିଶୁ ରୂପରେ ମଧ୍ୟ ସେ ପରମ ପୁରୁଷ ଭଗବାନ, ଏବଂ ସେ ଚାହିଁଲେ ମଧ୍ୟ ସେ ଶିଶୁ ରୂପରେ ସେ ତାଙ୍କର ନିଜ ରୂପ ପ୍ରକାଶ କରିପାରିବେ। ଯେପରି କଂସର ବନ୍ଦୀଶାଳରେ ଭଗବାନ ନିଜର ସ୍ୱରୂପରେ ଅବତରିତ ହେବେ, ପ୍ରକଟ ହେବେ, ଦେବକୀ ବସୁଦେବଙ୍କ ଅନୁରୋଧରେ କେବଳ ଶିଶୁ ରୂପ ଗ୍ରହଣ କରିବେ। ଏବଂ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଯୁବାବସ୍ଥାରେ ପହଞ୍ଚିଲେ, ତାପରେ ଠାରୁ ତାଙ୍କ ଶରୀରରେ ଆଉ କୌଣସି ପରିବର୍ତ୍ତନ ହୋଇଛି। ଯଦିଓ ଭଗବାନ ଶ୍ରୀକୃଷ୍ଣ 125 ବର୍ଷ ପର୍ଯ୍ୟନ୍ତ ଲୀଳା ବିଳାସ କଲେ, କିନ୍ତୁ ସେ ସେହିପରି 16 ବର୍ଷର ଯୁବକ ପରି ଦେଖାଯାଉଛି, ସେ କେବେ ବୃଦ୍ଧ ହୋଇନାହାନ୍ତି। ଯଦିଓ ତାଙ୍କର ପରିବାରରେ ତାଙ୍କର ନାତି ଅଣନାତି କେତେ ସବୁ ହୋଇଥିଲେ, କିନ୍ତୁ ଭଗବାନ କୃଷ୍ଣ ସେହିପରି ଯୁବକ ଅବସ୍ଥାରେ, ସେ କେବେ ବୃଦ୍ଧ ହୋଇନାହାନ୍ତି। ତେଣୁ ଭଗବାନ କୃଷ୍ଣଙ୍କର ଶରୀର ଅପରିବର୍ତ୍ତନୀୟ ଏବଂ ଦିବ୍ୟ। ତେଣୁ ଇନ୍ଦ୍ର କହୁଛନ୍ତି, ମାୟାମୟ ଏବଂ ଗୁଣ ସମ୍ପ୍ରବାହ ନା ବିଦ୍ୟତେ ଗ୍ରହଣାନୁବନ୍ଧ। ତେଣୁ ଆପଣଙ୍କର ଏ ଶରୀର ସାଧାରଣ ଭୌତିକ ଜଗତର ବ୍ୟକ୍ତି ପରି ମାୟାମୟ ଗୁଣ ସମ୍ପ୍ରବାହ ନ ବିଦ୍ୟତେ, ଯେ ଆପଣଙ୍କ ଶରୀରରେ ଏଇ ମାୟାର ମାୟା ଶକ୍ତିର ଯେଉଁ ଗୁଣ ପ୍ରବାହ ସପ୍ତ ରଜ ତମ ଗୁଣର ଯେଉଁ କ୍ରିୟା ଏବଂ ପ୍ରତିକ୍ରିୟା ଇଏ ଆପଣଙ୍କ ଶରୀରରେ ନଥାଏ। ତେଣୁ ଆପଣଙ୍କ ଶରୀର ନା ଅଜ୍ଞାନ ବନ୍ଧ, ଆପଣଙ୍କ ଶରୀର ଅଜ୍ଞାନତା ଦ୍ୱାରା ଗ୍ରସିତ ହୁଏ ନାହିଁ। ଆମର ଶରୀର ଅଜ୍ଞାନତା ଦ୍ୱାରା ଗ୍ରସିତ, କିନ୍ତୁ ଭଗବାନ କୃଷ୍ଣଙ୍କର ଶରୀର ଜ୍ଞାନମୟ ଶରୀର, ସଚ୍ଚିଦାନନ୍ଦମୟ ଶରୀର, ସତ୍ ଚିତ୍ ଏବଂ ଆନନ୍ଦମୟ ଶରୀର। ସତ୍ ଅର୍ଥାତ୍ ନିତ୍ୟ, ଚିତ୍ ଅର୍ଥାତ୍ ଜ୍ଞାନମୟ ଏବଂ ଆନନ୍ଦମୟ। ଆମ ଶରୀର ଭଗବାନ କୃଷ୍ଣଙ୍କ ଶରୀରର ସମ୍ପୂର୍ଣ୍ଣ ବିପରୀତ। ଭଗବାନ କୃଷ୍ଣଙ୍କ ଶରୀର ସତ୍, ଆମ ଶରୀର ଅସତ୍, ଅନିତ୍ୟ, ଏ ନଷ୍ଟ ହେଇଯିବ। ଭଗବାନ କୃଷ୍ଣଙ୍କର ଶରୀର ଜ୍ଞାନମୟ ଚିତ୍ମୟ ଚିନ୍ମୟ, ଆମ ଶରୀର ଅଜ୍ଞାନ। ଭଗବାନ କୃଷ୍ଣଙ୍କ ଶରୀର ଆନନ୍ଦମୟ, ଆମ ଶରୀର ନିରାନନ୍ଦମୟ, ଦୁଃଖମୟ, ଦୁଃଖ ଭୋଗ କରିବାକୁ ବାଧ୍ୟ ଏ ଶରୀରରେ। ଏହା ହିଁ ହେଉଛି ପାର୍ଥକ୍ୟ। ତେଣୁ ଯେକୌଣସି ସାଧାରଣ ବ୍ୟକ୍ତି କେବେ ଭଗବାନ ହେଇପାରିବ ନା, କୌଣସି ମନୁଷ୍ୟ ସେଥିପାଇଁ କେବେ ଭଗବାନ ହେଇପାରିବ ନା। ଯଦିଓ ଆଜିକାଲି ଅନେକ ତଥାକଥିତ ବ୍ୟକ୍ତି ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି, କିନ୍ତୁ ସେମାନେ କେବେ ଭଗବାନ ହେଇପାରିବେ ନାହିଁ। ଯେଉଁମାନେ ନିଜକୁ ଭଗବାନ କହୁଛନ୍ତି ସେମାନେ ବୃଦ୍ଧ ହେଉଛନ୍ତି, ରୋଗଗ୍ରସ୍ତ ହେଉଛନ୍ତି, କିପରି ଭଗବାନ ସେମାନେ? ତେଣୁ ସେମାନେ ଏଥିରୁ ମୁକ୍ତ ନୁହନ୍ତି। ତେଣୁ କୌଣସି ବ୍ୟକ୍ତି କେବେ ଭଗବାନ ହେଇପାରିବ ନାହିଁ। ତେଣୁ ବର୍ତ୍ତମାନ ପୁଣି ଇନ୍ଦ୍ର କହୁଛନ୍ତି, ପିତା ଗୁରୁ ସ୍ଥାନ ଜଗତାଂ ଅଧୀଶ ଦୂରତ୍ୟଂ କାଳ ଉପାସ ଦଣ୍ଡ। ହେ ପ୍ରଭୁ, ଆପଣ ହେଉଛନ୍ତି ସମସ୍ତ ଜଗତର ପିତା। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହୁଛନ୍ତି, ପିତାହଂ ଅସ୍ୟ ଜଗତ ମାତା ଧାତା ପିତା ଅମର। ମୁଁ ସମସ୍ତ ଜଗତର ମାତା ଧାତା ପିତାମର ସବୁ କିଛି, କାରଣ ସେ ସମସ୍ତଙ୍କର ସ୍ରଷ୍ଟା। ଏ ସଂସାରରେ ଆମେ ଯାହା କିଛି ଦେଖୁଛେ ଭୌତିକ ଏବଂ ଆଧ୍ୟାତ୍ମିକ, ସବୁର ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଏପରିକି ଯେତେ ସବୁ ଅବତାରମାନେ ମଧ୍ୟ ଅଛନ୍ତି, ସମସ୍ତ ଅବତାରମାନଙ୍କର ମଧ୍ୟ ସ୍ରୋତ ବା ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ସେଥିପାଇଁ ଶ୍ରୀମଦ୍ ଭାଗବତରେ ଯେତେବେଳେ ସ୍ପର୍ଶତ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ବିଭିନ୍ନ ଅବତାରମାନଙ୍କ ସମ୍ବନ୍ଧରେ, ତେଣୁ ସେ କହୁଛନ୍ତି, ଏତେ ତାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଯେ ଏ ସବୁ ସମସ୍ତ ଅବତାରମାନେ ସବୁ ଭଗବାନ କୃଷ୍ଣଙ୍କର ଗୋଟିଏ ଗୋଟିଏ କଳା ବା ଅଂଶ। କୃଷ୍ଣ ହେଉଛନ୍ତି ସ୍ୱୟଂ ପରମ ପୁରୁଷ ଭଗବାନ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହୁଛନ୍ତି, ଅହଂ ସର୍ବସ୍ୱ ପ୍ରଭବ ମତ ସର୍ବଂ ପ୍ରବର୍ତ୍ତତେ ଇତି ମତ୍ତା ଭଜନ୍ତେ ମାଂ ବୁଦ୍ଧା ଭାବ ସମନ୍ୱିତ। ଯେ ମୁଁ ସବୁକିଛିର ମୂଳ ଉତ୍ସ, ଭୌତିକ ଆଧ୍ୟାତ୍ମିକ ସବୁକିଛି ମୋ ଠାରୁ ସୃଷ୍ଟି ହେଉଛି, ତେଣୁ ଯେଉଁମାନେ ବୁଦ୍ଧିମାନ ଏକଥା ଜାଣି ସେମାନେ ଭାବ ସମନ୍ୱିତ ହୋଇ ଭକ୍ତିଭାବରେ ମୋର ଆରାଧନା କରିଥାନ୍ତି। ତେଣୁ ଇନ୍ଦ୍ର ମଧ୍ୟ ସେଇ କଥା ବର୍ତ୍ତମାନ ସ୍ୱୀକାର କରୁଛନ୍ତି, ପିତା ଗୁରୁ ଜଗତାଂ ଅଧୀଶ। ହେ ପ୍ରଭୁ, ଆପଣ ହେଉଛନ୍ତି ସମସ୍ତ ଜଗତର ଅଧୀଶ୍ୱର, ନିୟନ୍ତ୍ରଣକାରୀ। ଯେଉଁ ଇନ୍ଦ୍ର ନିଜକୁ ନିୟନ୍ତ୍ରଣକାରୀ ବୋଲି ଜ୍ଞାନ କରୁଥିଲେ, ବର୍ତ୍ତମାନ ସେ ସ୍ୱୀକାର କଲେ ଯେ ସେ ନିୟନ୍ତ୍ରଣକାରୀ ନୁହନ୍ତି, କୃଷ୍ଣ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ, ପରମେଶ୍ୱର, ଏବଂ ସେ ସମସ୍ତ ଜଗତର ପିତା ଏବଂ ଗୁରୁ। କୃଷ୍ଣ ବନ୍ଦେ ଜଗତ ଗୁରୁ, କୃଷ୍ଣ ହେଉଛନ୍ତି ସମସ୍ତ ଜଗତର ଗୁରୁ, କାରଣ ସେ ସମସ୍ତ ଜଗତକୁ ପ୍ରଥମ ଜ୍ଞାନ ଉପଦେଶ ପ୍ରଦାନ କରୁଛନ୍ତି ଜଗତର ମଙ୍ଗଳତା। ପ୍ରଥମ ଉପଦେଶ, ପ୍ରଥମ ଜ୍ଞାନ ସେ ବ୍ରହ୍ମାଙ୍କୁ ପ୍ରଦାନ କଲେ, ବ୍ରହ୍ମା ନାରଦଙ୍କୁ ପ୍ରଦାନ କଲେ, ନାରଦ ବ୍ୟାସଦେବଙ୍କୁ ପ୍ରଦାନ କଲେ। ଏପରି ଗୁରୁ ପରମ୍ପରା କ୍ରମେ ଏ ଜ୍ଞାନ ଆସୁଛି, ଭଗବାନଙ୍କ ଠାରୁ ଆସୁଛି। ଏ ଜ୍ଞାନ କୌଣସି ମନୁଷ୍ୟମାନଙ୍କ ଦ୍ୱାରା ଲିଖିତ ଜ୍ଞାନ ନୁହେଁ। ତେଣୁ ଏ ଜ୍ଞାନ ହେଉଛି ପ୍ରାମାଣିକ ଜ୍ଞାନ। ଯେକୌଣସି ବ୍ୟକ୍ତି ନିଜର ମନ ଇଚ୍ଛା ଦର୍ଶନ ଯଦି ପ୍ରଦାନ କରେ ତାହା ପ୍ରକୃତ ଜ୍ଞାନ ହୋଇନପାରେ, ତାହା ମନୁଷ୍ୟର କପୋଳ କଳ୍ପନା ହୋଇପାରେ କିନ୍ତୁ ପ୍ରକୃତ ଜ୍ଞାନ ନୁହେଁ। ତେଣୁ ଇନ୍ଦ୍ର କହୁଛନ୍ତି ଆପଣ ହେଉଛନ୍ତି ସମସ୍ତ ଜଗତର ପିତା, ସମସ୍ତ ଜଗତର ଗୁରୁ ଏବଂ ଜଗତର ଅଧୀଶ୍ୱର, ଦୂରତ୍ୟୟ କାଳ ଉପାସ୍ପ୍ରଧନ୍ଦ, ଏବଂ ଆପଣ ହେଉଛନ୍ତି ସେଇ ଭୀଷଣ କାଳ ମହାକାଳ। ସମସ୍ତ ଜଗତ ପାଇଁ ଆପଣ କାଳ ସଦୃଶ, କାଳସ୍ମି ଭଗବାନଙ୍କ ସଂଗୀତରେ କହୁଛନ୍ତି, ମୁଁ ହେଉଛି କାଳ, ମୃତ୍ୟୁ ସର୍ବହର ସାର, ମୁଁ ମୃତ୍ୟୁ ରୂପରେ ଆସି ବ୍ୟକ୍ତିର ସବୁକିଛି ହରଣ କରିବି। ତେଣୁ ବ୍ୟକ୍ତିର ସମସ୍ତ ଗର୍ବ ଅହଙ୍କାର ଐଶ୍ୱର୍ଯ୍ୟ ଏସବୁ କାଳର ପ୍ରଭାବରେ ସବୁ ନଷ୍ଟ ହେବ, ଭଗବାନ ତାକୁ ଅପହରଣ କରିନିଅ। ହିତାୟତ ଇଚ୍ଛା ତନୁ ବି ସମୀ ହେବେ। ତେଣୁ ଆପଣ ଦଣ୍ଡ ହସ୍ତରେ ରହିଛନ୍ତି, ଦଣ୍ଡ ହସ୍ତରେ ଧାରଣ କରି ସମସ୍ତ ଜଗତର ପ୍ରାଣୀମାନଙ୍କୁ ଦଣ୍ଡିତ କରୁଛନ୍ତି। ଯେଉଁମାନେ ଆପଣଙ୍କର ଆଦେଶ ପାଳନ କରୁନାହାନ୍ତି, ଆଦେଶର ଅବମାନନା କରୁଛନ୍ତି, ଆପଣ ସେମାନଙ୍କୁ ଦଣ୍ଡିତ କରୁଛନ୍ତି। ହିତାୟତ ଇଚ୍ଛା କନୁ ଯେ ଆପଣ ଇଚ୍ଛା କନୁ ନିଜ ଇଚ୍ଛା ଅନୁସାରେ ରୂପ ଗ୍ରହଣ କରୁଛନ୍ତି, ଏବଂ ମାନ ବିଧୁନ୍ନ ଜଗଦୀଶ ମହାନିନା, ଏହିପରି ଭାବରେ ଆପଣ ଯେଉଁମାନେ ଜଗଦୀଶ ମହାନିନା, ଯେଉଁମାନେ ନିଜକୁ ସମସ୍ତ ଜଗତର ପ୍ରଭୁ ବୋଲି ଜ୍ଞାନ କରୁଛନ୍ତି, ଏପରି ଜଗତର ପ୍ରଭୁ ବୋଲି ଜ୍ଞାନ କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ମାନକୁ ଅହଙ୍କାରକୁ ବିଧୁନ ଆପଣ ତାକୁ ଧ୍ୱଂସ କରିଦେଉଛନ୍ତି, ସେମାନଙ୍କର ଅହଙ୍କାରକୁ ଆପଣ ଧ୍ୱଂସ କରୁଛନ୍ତି। ଏମତ ବିଧାଜ୍ଞା ଜଗଦୀଶ ମହାନିନ, ତେଣୁ ଇନ୍ଦ୍ର କହୁଛନ୍ତି ଯେ ମତ ବିଧ ଅଜ୍ଞା, ମୋ ପରି ମୂର୍ଖ ବ୍ୟକ୍ତି, ଇନ୍ଦ୍ର ବର୍ତ୍ତମାନ ନିଜକୁ ସ୍ୱୀକାର କରୁଛନ୍ତି ମୂର୍ଖ ବୋଲି, ଆଗରୁ ନିଜକୁ ବହୁତ ବଡ଼ ଜ୍ଞାନୀ ବା ଈଶ୍ୱର ବୋଲି ଜ୍ଞାନ କରୁଛନ୍ତି, ତେଣୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ସେ ପ୍ରାର୍ଥନା କରି କହୁଛନ୍ତି ଯେ ମୋ ପରି ଅଜ୍ଞ ମୂର୍ଖ ବ୍ୟକ୍ତି ନିଜକୁ ଜଗଦୀଶ ମହାନିନା, ନିଜକୁ ସମସ୍ତ ସଂସାରର ଈଶ୍ୱର ବୋଲି ମୁଁ ଜ୍ଞାନ କରୁଛି, ମୋ ପରି ମୂର୍ଖ ଆଉ ଏ ସଂସାରରେ କେହି ନାହାନ୍ତି, ଯେ ନିଜକୁ ମୁଁ ଆପଣଙ୍କୁ ଛାଡ଼ି ଆପଣଙ୍କୁ ଜଗତରେ ଈଶ୍ୱର ବୋଲି ଜ୍ଞାନ ନ କରି ନିଜକୁ ମୁଁ ଜଗତରେ ଈଶ୍ୱର ବୋଲି ଜ୍ଞାନ କରୁଛି, ତେଣୁ ମୋ ପରି ମୂର୍ଖ ଆଉ ଏ ସଂସାରରେ କିଏ ଅଛି। ତଂ ବିକ୍ଷ କାଳେ ଅଭୟଂ ଆସୁ ତଦମ, ଯେ ମୁଁ ବର୍ତ୍ତମାନ ଦେଖୁଛି ଯେ ଆପଣ କାହାରିକୁ ଭୟ କରନ୍ତି ନାହିଁ, ଆପଣଙ୍କୁ ସମସ୍ତ ଜଗତ ଭୟ କରୁଛି, ଆପଣଙ୍କ ହସ୍ତରେ ଦଣ୍ଡ ଦେଖି ସମସ୍ତ ଜଗତ ଭୟ କରୁଛି କିନ୍ତୁ ଆପଣ କାହାରିକୁ ଭୟ କରନ୍ତି ନାହିଁ, ତେଣୁ ମୁଁ ଅଜ୍ଞ ବା ମୂର୍ଖ କାହିଁକି, ମୁଁ ଯେହେତୁ ଆପଣଙ୍କୁ ବର୍ତ୍ତମାନ ଭୟ କରୁଛି ଅର୍ଥାତ୍ ମୁଁ ନିଜକୁ ଜଗତରେ ଈଶ୍ୱର ବୋଲି ଜ୍ଞାନ କରୁଛି, ଇଏ ମୋର ମୂର୍ଖା ବିନୁହେତ ଆଉ କ'ଣ ହେଇଥାଏ, କିନ୍ତୁ ଆପଣ ହେଉଛନ୍ତି ପ୍ରକୃତରେ ଜଗତର ଈଶ୍ୱର, କାହିଁକି ନା ଆପଣ କାହାରିକୁ ଭୟ କରନ୍ତି ନାହିଁ, ଆପଣଙ୍କୁ ସମସ୍ତ ଭୟ କରନ୍ତି, ତେଣୁ ଆପଣ ହିଁ ସମସ୍ତ ଜଗତର ଈଶ୍ୱର ପଦବା। ହିତାର୍ଥ ମାର୍ଗ ପ୍ରବଦନ୍ତି ଅପସ୍ମୟ ଏହା ଖଳାନଙ୍ଗ ପିତେ ତୁମ ଶାସନ, ତେଣୁ ଯେଉଁମାନେ ଆର୍ଯ୍ୟ ମାର୍ଗକୁ ପରିତ୍ୟାଗ କରି ସେମାନେ ଆର୍ଯ୍ୟ ମାର୍ଗ ଅର୍ଥାତ୍ ଭକ୍ତମାନଙ୍କର ମାର୍ଗ। ତେବେ ଯେଉଁମାନେ ନିଜର ଅହଙ୍କାରକୁ ପରିତ୍ୟାଗ କରି ଆର୍ଯ୍ୟ ମାର୍ଗ ଅର୍ଥାତ୍ ଭକ୍ତମାନଙ୍କର ମାର୍ଗକୁ ଅନୁସରଣ କରନ୍ତି, ଅହଙ୍କାରକୁ ତ୍ୟାଗ କରି, ଏହା ଫଳାନଂ ଅପିତେ ଅନୁଶାସନ। ତେଣୁ ଆପଣଙ୍କ କୃପାରୁ, ଆପଣଙ୍କର କୃପା ହେଲେ ଆପଣ ଦଣ୍ଡିତ କଲେ ବ୍ୟକ୍ତି ନିଜର ଅହଙ୍କାରକୁ ତ୍ୟାଗ କରି ସେ ଭକ୍ତମାନଙ୍କର ମାର୍ଗକୁ ଅନୁସରଣ କରିଥାଏ, ଆପଣଙ୍କ ଦ୍ୱାରା ଦଣ୍ଡ ପ୍ରାପ୍ତ ହେବେ। ଯେଉଁମାନେ ଅହଙ୍କାର ସର୍ବସ୍ୱ ହେଇ ଅହଙ୍କାରୀ ହେଇ ସେମାନେ ନିଜକୁ ଜଗତର ଅଧିଶ୍ୱର ବୋଲି ଜ୍ଞାନ କରିଥାନ୍ତି, ମୋ ପରି ବ୍ୟକ୍ତି, ଆପଣଙ୍କ ଠାରୁ ଦଣ୍ଡିତ ହେବା ପରେ ସେମାନେ ସେ ଅହଙ୍କାରକୁ ତ୍ୟାଗ କରି ଭକ୍ତମାନଙ୍କର ମାର୍ଗକୁ ଅନୁସରଣ କରିଥାନ୍ତି, ଅର୍ଥାତ୍ ଆପଣଙ୍କର ନିୟମକୁ ପାଳନ କରିବା ପାଇଁ ସେମାନେ ଚେଷ୍ଟିତ ହେଇଥାନ୍ତି। ତେଣୁ ଏପରି ଅହଙ୍କାରୀ ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା, ତାଙ୍କୁ ଶାସନ କରିବା, ତାହା ହେଉଛି ଆପଣଙ୍କର କୃପା। ଯେତେବେଳେ ଦୁଷ୍ଟମାନଙ୍କୁ ଭଗବାନ ଦଣ୍ଡିତ କରିଥାନ୍ତି, ସେମାନଙ୍କୁ ବଧ କରିଥାନ୍ତି, ତାହା ହେଉଛି ଭଗବାନଙ୍କର ଦୁଷ୍ଟମାନଙ୍କ ପ୍ରତି କୃପା। ତାହାଦ୍ୱାରା ସେମାନେ ଏଇ ଅନାର୍ଯ୍ୟ ପଥର ଅନୁସରଣ କରିବେ ନାହିଁ, ଭଗବାନଙ୍କ ଠାରୁ ଦଣ୍ଡିତ ହେଇ ସେମାନେ ଅନାର୍ଯ୍ୟ ପଥର ଅନୁସରଣ କରିବେ ନାହିଁ, ଅର୍ଥାତ୍ ବୈଦିକ ମାର୍ଗରୁ ସେମାନେ ବିଚ୍ୟୁତ ହେବେ ନାହିଁ। ତେଣୁ ଅସୁରମାନେ ମଧ୍ୟ ଯେତେବେଳେ ଭଗବାନ ଅସୁରମାନଙ୍କୁ ବଧ କରନ୍ତି, ସେମାନଙ୍କ ପ୍ରତି ମଧ୍ୟ କୃପା ପ୍ରଦର୍ଶନ କରିଥାନ୍ତି। ତେଣୁ ହୁଏତ ଜଣେ କେହି ପ୍ରଶ୍ନ କରିବ ଯେ ଭଗବାନ କିପରି କୃପା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ବଧ କରି। ତେଣୁ ଯେଉଁମାନେ ଭଗବାନଙ୍କ ଦ୍ୱାରା ନିହତ ହୁଅନ୍ତି, ଭଗବାନ ସେମାନଙ୍କୁ ଏପରିକି ମୁକ୍ତି ପଦ ପ୍ରଦାନ କରିପାରନ୍ତି, ଏହା ହେଉଛି ତାଙ୍କର କୃପା। ଛାୟୁଜ ମୁକ୍ତି ସେମାନେ ପ୍ରାପ୍ତ ହୋଇଥାନ୍ତି ଭଗବାନଙ୍କ ଦ୍ୱାରା ନିହତ ହେଲେ। ତେଣୁ ଯେଉଁ ମୁକ୍ତିପଦକୁ ପ୍ରାପ୍ତ ହେବା ପାଇଁ ମୁନିଋଷିମାନେ ହଜାର ହଜାର ବର୍ଷ ତପସ୍ୟା କରିଥାନ୍ତି, କିନ୍ତୁ ଏ ଅସୁରମାନେ ଭଗବାନଙ୍କ ଦ୍ୱାରା ନିହତ ହେଇ ସେ ମୁକ୍ତିପଦକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଭଗବାନଙ୍କର ସେମାନଙ୍କ ପ୍ରତି ଏହା ହେଉଛି ପ୍ରକୃତ ପ୍ରତି କୃପା। ତେଣୁ ଇନ୍ଦ୍ର କହୁଛନ୍ତି ଯେ ଯେଉଁମାନେ ଅହଙ୍କାରୀ ସ୍ୱଭାବଯୁକ୍ତ ଅହଙ୍କାରୀ, ସେମାନଙ୍କ ପ୍ରତି ଆପଣ ସେମାନଙ୍କର ଅହଙ୍କାରକୁ ବିଦୂରିତ କରି ତାଙ୍କୁ ଦଣ୍ଡିତ କରି ଆପଣ ସେମାନଙ୍କ ପ୍ରତି କୃପା କରିଥାନ୍ତି, ଯାହାଦ୍ୱାରା ସେମାନେ ପୁନଃ ଆଉ ଏ ଅହଙ୍କାରର ବଶବର୍ତ୍ତୀ ଏପରି ଅନାର୍ଯ୍ୟ ପଥର ଅନୁସରଣ କରିନଥାନ୍ତି। ସପ୍ତମ ମମେଶ୍ୱର୍ଯ୍ୟନତ କୃତସ୍ୟ କୃତାଗସ୍ତେ ଅବିଦୁଷ ପ୍ରଭାବ। ତେଣୁ ଇନ୍ଦ୍ର କହୁଛନ୍ତି ଯେ ମୁଁ ମୋର ଐଶ୍ୱର୍ଯ୍ୟ ମଦ ଦ୍ୱାରା ମୋହିତ ହେଇଯାଇଛି, ଯେ ମୁଁ ସ୍ୱର୍ଗର ରାଜା ଇନ୍ଦ୍ର ବୋଲି ମୋର ଯେଉଁ ଐଶ୍ୱର୍ଯ୍ୟ ଥିଲା ସେ ଐଶ୍ୱର୍ଯ୍ୟ ଦ୍ୱାରା ମୁଁ ମୋହିତ ହେଇଗଲି। କାରଣ ସଂସାରରେ ଯେଉଁମାନଙ୍କର ଅଧିକ ଐଶ୍ୱର୍ଯ୍ୟ ଥାଏ, ଧନ ଥାଏ, ସେମାନଙ୍କର ଅହଙ୍କାର ସାଧାରଣ ଭାବରେ ବୃଦ୍ଧି ହେଇଥାଏ। ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ଏଧମାନ ମଦନ କୁମାର। ତେଣୁ ଐଶ୍ୱର୍ଯ୍ୟ ଅଧିକ ହେଲେ ବ୍ୟକ୍ତିର ଅହଙ୍କାର ବୃଦ୍ଧି ହେଇଥାଏ। ତେଣୁ ଇନ୍ଦ୍ର ସେ କଥା କହୁଛନ୍ତି, ମୋର ଅତ୍ୟଧିକ ଐଶ୍ୱର୍ଯ୍ୟ ଥିବା ହେତୁ, ଇନ୍ଦ୍ରପଦ ମୋତେ ପ୍ରାପ୍ତ ହେଇଥିବା ହେତୁ ମୋର ଅହଙ୍କାର ବୃଦ୍ଧିପ୍ରାପ୍ତ ହେଇଯାଇଛି। ତେଣୁ ମୁଁ ଆପଣଙ୍କ ଚରଣରେ ଆପଣଙ୍କର ପ୍ରଭାବକୁ ଜାଣି ନପାରି ମୁଁ ଆପଣଙ୍କ ଚରଣରେ ଅପରାଧ କରିବି। କ୍ଷନ୍ତୁ ପ୍ରଭୁ ରଥା ସେ ମୂଢ଼ ଚେତନା। ତେଣୁ ହେ ପ୍ରଭୁ, ମୋ ପରି ମୂର୍ଖ ବ୍ୟକ୍ତିକୁ ଆପଣ କ୍ଷମା କରିଦିଅ, ମୋର ମୂର୍ଖତା ବଶ ଆପଣଙ୍କ ଚରଣରେ ମୁଁ ଏପରି ଅପରାଧ କଲି, ତେଣୁ ଆପଣ ମୋତେ କ୍ଷମା କରିଦିଅନ୍ତୁ। ମୈବଂ ପୁନର୍ଭୁର ନାମତି ଈଶ୍ୱମେ ଅର୍ଥ। ତେଣୁ ଆପଣ ମୋତେ କୃପା କଲେ ମୋର ଆଉ ଏପରି ଦୁଷ୍ଟ ବୁଦ୍ଧି ହେବ ନାହିଁ, ଯେଉଁ ଅହଙ୍କାର ଦ୍ୱାରା ଆଚ୍ଛନ୍ନ ମୋର ଯେଉଁ ବୁଦ୍ଧି, ସେ ଅହଙ୍କାର ଦତ୍ତ ଆଚ୍ଛନ୍ନ ମତି ଆଉ ମୋର ରହିବ ନାହିଁ, ଅର୍ଥାତ୍ ମୋର ମତି ଶୁଦ୍ଧ ହେଇଯିବ ଆପଣଙ୍କ କୃପା ଦ୍ୱାରା। ତେଣୁ ଆପଣ କୃପା କରି ମୋତେ କ୍ଷମା କରି ମୋର ମତିକୁ ଶୁଦ୍ଧ କରିଦିଅନ୍ତୁ। କିନ୍ତୁ ଯଦିଓ ଇନ୍ଦ୍ର ଏପରି ପ୍ରାର୍ଥନା କରୁଥିଲେ, ପ୍ରକୃତ ପକ୍ଷେ ସେ ନିଷ୍ଠାପୂର୍ବକ ପ୍ରାର୍ଥନା କରୁନଥିଲେ। କାହିଁକି? ଇନ୍ଦ୍ରଙ୍କର ଭୟ ଥିଲା ଯେ କୃଷ୍ଣ ହୁଏତ ତାଙ୍କୁ ଦଣ୍ଡିତ କରିବେ ଏପରି ଅପରାଧ ପାଇଁ। ତେଣୁ ସେ ଦଣ୍ଡ ଭୟରେ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ତାଙ୍କୁ କ୍ଷମା କରିଦେବା ପାଇଁ ଏବଂ ତାଙ୍କ ପ୍ରତି କୃପା କରିବା ପାଇଁ, ଯାହାଦ୍ୱାରା ତାଙ୍କର ବୁଦ୍ଧି ଶୁଦ୍ଧ ହେବ। କିନ୍ତୁ ଆମେ ଦେଖିବା ଯେ ଭଗବାନ କୃଷ୍ଣ ଇନ୍ଦ୍ରଙ୍କୁ କ୍ଷମା କରିଦେଲେ ସତ, କିନ୍ତୁ ତାଙ୍କ ଉପରେ ବାସ୍ତବିକ କୃପା ପ୍ରଦର୍ଶନ କଲେ ନାହିଁ, ଯାହାଫଳରେ ଇନ୍ଦ୍ର, କାରଣ ଇନ୍ଦ୍ର ନିଷ୍ଠାପୂର୍ବକ ପ୍ରାର୍ଥନା କରିନାହାନ୍ତି କୃଷ୍ଣ, ଯାହାଫଳରେ ଆମେ ଦେଖିବା ଯେ ପରବର୍ତ୍ତୀ ଅବସ୍ଥାରେ ଯଦିଓ ଏଠାରେ କୃଷ୍ଣ କ୍ଷମା କରିଦେଲେ ଇନ୍ଦ୍ର ଫେରିଗଲେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହିତ ସ୍ୱର୍ଗଲୋକକୁ ଯାଇଥିଲେ, ସେଠାରେ ସତ୍ୟଭାମାଙ୍କର ଆଗ୍ରହରେ ଗୋଟିଏ ପାରିଜାତ ପୁଷ୍ପ ସ୍ୱର୍ଗର ନନ୍ଦନକାନନ ନେଇ ଆସିଥିଲେ। ସେଥିରେ ଇନ୍ଦ୍ର କ୍ରୋଧିତ ହିଁ ଭଗବାନ କୃଷ୍ଣଙ୍କ ସହିତ ଯୁଦ୍ଧ କରିଥିଲେ। ସେତେବେଳେ ସେ ପୁଣି ଭୁଲିଗଲେ ଯେ କୃଷ୍ଣ ହେଉଛନ୍ତି ଭଗବାନ ପରମ ପରମେଶ୍ୱର, ଏଥର ଏଠାରେ କ୍ଷମା ପ୍ରାର୍ଥନା କରୁଛନ୍ତି କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପୁଣି ଭୁଲି ଯାଉଛନ୍ତି ଯେ କୃଷ୍ଣ ହେଉଛନ୍ତି ପରମେଶ୍ୱର ଭଗବାନ। ତେଣୁ ଐଶ୍ୱର୍ଯ୍ୟ ମଦରେ ବ୍ୟକ୍ତି ଯେପରି ଅନ୍ଧ ହେଇଯାଏ, ଇନ୍ଦ୍ରଙ୍କର ସ୍ଥିତି ସେପରି ହେଇଥିଲା। ତେଣୁ ଶ୍ରୀ ବିଷ୍ଣୁ ଚକ୍ରଠାକୁ କହୁଛନ୍ତି ଯେ ଇନ୍ଦ୍ରଙ୍କର ପ୍ରାର୍ଥନା ଏକ ସାଧାରଣ ଭକ୍ତର ନିଷ୍ଠାପର ପ୍ରାର୍ଥନା ନଥିଲା, ତେଣୁ ସେ କୃଷ୍ଣଙ୍କର ପୂର୍ଣ୍ଣ କୃପାକୁ ପ୍ରାପ୍ତ ହେଇପାରିଲେ। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହୁଛନ୍ତି ଯେ ଯଥା ମାନ ପ୍ରପଦ୍ୟନ୍ତେ ତାଙ୍କ ତଥୈବ ଭଜାମ, ଯେପରି ଭାବରେ କୃଷ୍ଣଙ୍କର ଶରଣାଗତ ହେବ ସେ ଅନୁସାରେ କୃଷ୍ଣ ତାକୁ ଫଳ ପ୍ରଦାନ କରିବେ। ତେଣୁ ଆମେ ଯଦି ପାଞ୍ଚ ଶତକଡ଼ା ପାଞ୍ଚ ଭାଗ ଶରଣାଗତ, କୃଷ୍ଣ ଶତକଡ଼ା ପାଞ୍ଚ ଭାଗ ଆମ ଉପରେ କୃପା କରିବେ, ଆମେ ଯଦି ଶତକଡ଼ା ପଚାଶ ଭାଗ ଶରଣାଗତ, କୃଷ୍ଣ ଶତକଡ଼ା ପଚାଶ ଭାଗ କୃପା କରିବେ ଆମ ଉପରେ, ଆମେ ଯଦି ଶତକଡ଼ା ଶହେ ଭାଗ ଶରଣାଗତ, କୃଷ୍ଣ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବେ ଆମର। ତେଣୁ ଆମ ଉପରେ ନିର୍ଭର କରୁଛି ଆମେ କେତେ କୃଷ୍ଣଙ୍କର କୃପା ଭାବ କରିବା ପାଇଁ ଇଚ୍ଛା କରୁଛୁ ବା ଆମେ କେତେ ଯୋଗ୍ୟ। ତେବେ ଏହିପରି ଭାବରେ ଇନ୍ଦ୍ର ପ୍ରାର୍ଥନା କରି ଭଗବାନ କୃଷ୍ଣ କହୁଛନ୍ତି, ତବାବ କାରୟନ୍ ଅଧୋକ୍ଷଦୟ ଭବୋ ଭାରାଣ ଉରୁଭାର ଦନ୍ଦନ। ତେଣୁ ହେ ପ୍ରଭୁ, ଆପଣ ଏହି ଭବ ଭାରକୁ, ପୃଥିବୀର ଭାରକୁ ଲାଘବ କରିବା ପାଇଁ ଅବତାର ଗ୍ରହଣ କରିଛନ୍ତି, ଚମୁପତି ନାଂ ଅବବାୟ ଦେବ। ତେଣୁ ଯେଉଁମାନେ ଯେଉଁ ରାକ୍ଷସ ଶକ୍ତି ଯେଉଁମାନେ ସଂସାରରେ ସେନାବାହିନୀକୁ ଧରି ଭ୍ରମଣ କରୁଛନ୍ତି ଏବଂ ପୃଥିବୀରେ ପୃଥିବୀ ପୃଷ୍ଠରେ ଅତ୍ୟାଚାର ଆରମ୍ଭ କରିଛନ୍ତି, ଆସୁରିକ ପ୍ରକୃତି ସମ୍ପନ୍ନ ବ୍ୟକ୍ତିମାନେ, ଆପଣ ସେମାନଙ୍କୁ ତାଙ୍କୁ ନଷ୍ଟ କରିବା ପାଇଁ, ଧ୍ୱଂସ କରିବା ପାଇଁ ଆପଣ ଅବସର ନେଇଛନ୍ତି ଏବଂ ଭବାୟ ଦୁଷ୍ମ ଚରଣାନୁବର୍ତ୍ତିନା, କିନ୍ତୁ ଆପଣଙ୍କ ଚରଣର ଯେଉଁମାନେ ଅନୁବର୍ତ୍ତି ଅର୍ଥାତ୍ ଆପଣଙ୍କ ଚରଣରେ ଯେଉଁମାନେ ଶରଣାଗତ ଭକ୍ତ, ଆପଣ ସେମାନଙ୍କୁ ଭବ ଅର୍ଥାତ୍ ସୁରକ୍ଷା ପ୍ରଦାନ କରୁଛନ୍ତି, ଏହା ହିଁ ହେଉଛି ଆପଣଙ୍କର ପ୍ରତିଜ୍ଞା ଯେ ଆପଣ ନିଜର ଭକ୍ତମାନଙ୍କୁ ସୁରକ୍ଷା ଦେବେ, ଅଭକ୍ତମାନଙ୍କୁ, ଆସରିକ ପ୍ରକୃତି ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଆପଣ ଦଣ୍ଡିତ କରିବେ, ଧ୍ୱଂସ କରିବେ। ନମସ୍ତୁଭ୍ୟଂ ଭଗବତେ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ସତ୍ୟତଂ ତଥୟେ ନମଃ। ତେଣୁ ବର୍ତ୍ତମାନ ଇନ୍ଦ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି କହୁଛନ୍ତି ଯେ ହେ ପ୍ରଭୁ, ହେ ଭଗବାନ, ହେ ପରମ ପୁରୁଷ, ହେ ମହାତ୍ମା, ହେ ବାସୁଦେବ ଶ୍ରୀକୃଷ୍ଣ, ଭକ୍ତମାନଙ୍କର ପତି, ଶାଶ୍ୱତ ପତି ବା ଶାଶ୍ୱତ ବଂଶର ଅଧିପତି, ଆପଣଙ୍କ ଚରଣରେ ମୋର ବିନମ୍ର ପ୍ରଣତି ନିବେଦନ ମୁଁ କରୁଛି। ମୟେତଂ ଭଗବାନ ଗୋଷ୍ଠ ନାଶାୟ ଆଶା ବାହୁ ବାୟୁ ଚେଷ୍ଟିତଂ ବିହତେ ଯଜ୍ଞେ ମାନିନା ତ୍ରିପୁର ମନ୍ଦିରା। ଆପଣଙ୍କ ଚରଣରେ ମୋର ଯେଉଁ ଅପରାଧ ହେଇଛି ଯେ ମୁଁ ଆପଣଙ୍କର ଗୋଷ୍ଠ ଅର୍ଥାତ୍ ଗୋକୁଳକୁ ନଷ୍ଟ କରିବା ପାଇଁ ମୁସଲମାନରେ ବୃଷ୍ଟି ଏବଂ ବାୟୁକୁ ପ୍ରେରଣ କରିଥିଲି, କିନ୍ତୁ ଚେଷ୍ଟିତ ବିହତେ ଯଜ୍ଞେ ମାନି ନାହାନ୍ତି ପ୍ରମାଣେ। ଏବଂ ଏପରି କାର୍ଯ୍ୟ ମୁଁ କାହିଁକି କରିଥିଲି, ଯେହେତୁ ମୋର ଯଜ୍ଞ ଭ୍ରଷ୍ଟ ହୋଇଯାଇଥିଲା, ଆପଣଙ୍କ ଦ୍ୱାରା ମୋର ଯଜ୍ଞ ଭ୍ରଷ୍ଟ ହୋଇଯାଇଥିଲା, ତେଣୁ ମୁଁ ଅତ୍ୟନ୍ତ ଅହଂକାରୀ ହେଇ ଏବଂ କ୍ରୋଧଯୁକ୍ତ ହୋଇ ମୁଁ ଏପରି କାର୍ଯ୍ୟ କରିବାର ସାହସ କରିଥିଲି। ତ୍ୱୟେତ ଅନୁଗୃହୀତୋସ୍ମି ଧ୍ୱସ୍ତସ୍ତମ୍ଭ ବୃଦ୍ଧୋଦ୍ୟମ। ତେଣୁ ହେ ପ୍ରଭୁ, ଆପଣଙ୍କ ଦ୍ୱାରା ବର୍ତ୍ତମାନ ମୁଁ ଅନୁଗୃହୀତ ହୋଇଛି, ଆପଣ ମୋର ଯେଉଁ ଅହଂକାରକୁ ଦମନ କରିଛନ୍ତି ଏବଂ ମୋର ଉଦ୍ୟମକୁ ବିଫଳ କରିଛନ୍ତି, ଏହା ପ୍ରକୃତପକ୍ଷେ ଆପଣଙ୍କର ମୋ ପ୍ରତି ଚରମ ଅନୁଗ୍ରହ କୃପା। ଈଶ୍ୱରଂ ଗୁରୁମାତ୍ମନ ତ୍ୱାମହଂସରଣଙ୍ଗତ। ଆପଣ ହେଉଛନ୍ତି ପରମ ଈଶ୍ୱର ଗୁରୁ, ତେଣୁ ମୁଁ ଆପଣଙ୍କର ଶରଣାଗତ, ମୁଁ ଆପଣଙ୍କର ଶରଣ ଗ୍ରହଣ କରୁଛି। ଏହିପରି ଭାବରେ ଯେତେବେଳେ ଇନ୍ଦ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ତାଙ୍କର ଶରଣାଗତ ହେଲେ, ସେତେବେଳେ ଭଗବାନ କୃଷ୍ଣ ଇନ୍ଦ୍ରଙ୍କର ଏତାଦୃଶ ଭାବକୁ ଦର୍ଶନ କରି ସ୍ମିତ ହାସ୍ୟ କଲେ ଏବଂ ସ୍ମିତ ହାସ୍ୟ କରି ଭଗବାନ କୃଷ୍ଣ କାହିଁକି ସ୍ମିତ ହାସ୍ୟ କଲେ, ସେ ଯାହା ଚାହୁଁଥିଲେ ତାଙ୍କର କାର୍ଯ୍ୟ ସାଧିତ ହେଲା। ସେ ଚାହୁଁଥିଲେ ଇନ୍ଦ୍ରର ଅହଂକାରକୁ ଦମନ କରିବା ପାଇଁ, ବର୍ତ୍ତମାନ ଇନ୍ଦ୍ର ତାର ଅହଂକାର ଦୂରୀଭୂତ ହୋଇଛି, ସେ ବିନୀତ ଭାବରେ ତାଙ୍କ ଚରଣରେ ଶରଣ ଗ୍ରହଣ କରିଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଗୁରୁ ଗମ୍ଭୀର ବାଣୀରେ ଇନ୍ଦ୍ରଙ୍କୁ ଆଦେଶ ଦେବେ, କାରଣ ଇନ୍ଦ୍ରଙ୍କର ଯେଉଁ ଭୟ ଥିଲା ଯେ କାଳେ ତାଙ୍କର ପଦବୀ ଚାଲିଯିବ, ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କୁ ଆଶ୍ୱସ୍ତ କରୁଛନ୍ତି। ମୟାତେ ଅକାରି ଭଗବାନ ମଖ ବନ୍ଧନ ଗୃହତମ ମତ ଅନୁସ୍ମୃତ ନିତ୍ୟ ମତଚନ୍ଦ୍ର ସିଆଭୂଷଣ। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ମୋ ଦ୍ୱାରା ହେ ଇନ୍ଦ୍ର ତୁମର ଯଜ୍ଞ ନଷ୍ଟ ହୋଇଥିଲା, ଅର୍ଥାତ୍ ମୁଁ ତୁମର ଯଜ୍ଞକୁ ବନ୍ଦ କରିଦେଇଛି ଏବଂ ତାଦ୍ୱାରା ମୁଁ ପ୍ରକୃତପକ୍ଷ ତୁମ ଉପରେ କୃପା ପ୍ରଦର୍ଶନ କରିଥିଲି, ତୁମର ଯଜ୍ଞକୁ ବନ୍ଦ କରି ମତ ଅନୁସ୍ମୟ ନିତ୍ୟମ ମତ୍ସ୍ୟ ଇନ୍ଦ୍ର ଶ୍ରିୟାଭୂଷଣ। ତେଣୁ ତୁମେ ବର୍ତ୍ତମାନ ମୁଁ ଏଇ ତୁମ ଉପରେ ଅନୁଗ୍ରହ କଣ ପ୍ରଦର୍ଶନ କରିଥିଲି, ତୁମର ଗର୍ବ ଅହଙ୍କାରକୁ ନଷ୍ଟ କରିବା ପାଇଁ। ତେଣୁ ତୁମେ ବର୍ତ୍ତମାନ ତୁମର ଅହଙ୍କାରକୁ ତ୍ୟାଗ କରି ମତ ଅନୁସ୍ମୟ ନିତ୍ୟ, ତୁମେ ନିତ୍ୟ ମୋର ସ୍ମରଣ କର। ତୁମେ ଯେଉଁ ମୋତେ ଭୁଲି ଯାଇଥିଲ ଯେ ମୁଁ ହେଉଛି ତୁମର ପ୍ରଭୁ, ଏକଥା ଭୁଲି ତୁମେ ନିଜକୁ ପ୍ରଭୁ ଜ୍ଞାନ କରିଥିଲ, କାରଣ ମୋତେ ଭୁଲି ଯାଇଥିବା ହେତୁ ତୁମର ଏ ପ୍ରଭୁ ଜ୍ଞାନ ଆସିଲା, ତୁମେ ମୋହିତ ହେଲ। ପ୍ରକୃତ ପକ୍ଷେ ଏହା ହେଉଛି ବଦ୍ଧ ଜୀବର ସ୍ୱାଭାବିକ ସ୍ଥିତି। ବଦ୍ଧ ଜୀବ ଯେହେତୁ କୃଷ୍ଣଙ୍କୁ ଭୁଲି ଯାଇଛି, ତେଣୁ ସେ ନିଜକୁ ପ୍ରଭୁ ଜ୍ଞାନ କରୁଛି, ସେ ଭାବୁଛି ମୁଁ ହେଉଛି ପ୍ରଭୁ ଈଶ୍ୱର ଏବଂ ମୋର ସମସ୍ତ ଅଧୀନ। ତେଣୁ କୃଷ୍ଣଙ୍କର ବିସ୍ମୃତି ହେତୁ ଏପରି ମୋହ ଉତ୍ପନ୍ନ ହେଉଛି ଏବଂ ଇନ୍ଦ୍ରଙ୍କର ସେଇ କୃଷ୍ଣ ବିସ୍ମୃତି ହେତୁ ଏପରି ମୋହ ଉତ୍ପନ୍ନ ହେଉଛି। ତେଣୁ ଭଗବାନ ଆଦେଶ ଦେଉଛନ୍ତି ଇନ୍ଦ୍ରଙ୍କୁ ଯେ ତୁମର ଯେଉଁ ବିସ୍ମୃତି ହେଇଛି ତୁମେ ମୋତେ ଭୁଲି ଯାଇଛ ସେଥିପାଇଁ ତୁମେ ତୁମର ମୋହ ବା ଗର୍ବ ଅହଙ୍କାର ଉତ୍ପନ୍ନ ହେଲା ତୁମେ ନିଜକୁ ତ୍ରିଲୋକର ଅଧିଶ୍ୱର ବୋଲି ଜ୍ଞାନ କର ତେଣୁ ବର୍ତ୍ତମାନ ତୁମେ ତୁମର ଭୁଲକୁ ବୁଝିପାରିଛ ତେଣୁ ତୁମର ଅହଙ୍କାରକୁ ତ୍ୟାଗ କରି ତୁମେ ସବୁ ସମୟରେ ମୋତେ ସ୍ମରଣ କର ମୁଁ ତୁମର ପ୍ରଭୁ ଏକଥା ତୁମେ ସବୁ ସମୟରେ ସ୍ମରଣ କର ତାହେଲେ ତୁମର ପ୍ରଭୁ ଜ୍ଞାନ ଆସିବ ନାହିଁ ତୁମେ ସବୁ ସମୟରେ ନିଜକୁ ସେବକ ବୋଲି ଜ୍ଞାନ କରିବ ଯଦି ତୁମେ ନିତ୍ୟ ପ୍ରତି ମୋର ସ୍ମରଣ କରିବ ତାହେଲେ ତୁମେ ତୁମର ନିତ୍ୟ ସ୍ଥିତି ସେବକ ସ୍ଥିତିରେ ରହିପାରିବ ତୁମର ଆଉ ଅହଙ୍କାର ଆସିବ ମାନ ଐଶ୍ୱର୍ଯ୍ୟ ଶ୍ରୀ ମଦାନ୍ଧ ଦଣ୍ଡ ପାଣି ନ ପଶ୍ୟତି ଧ୍ୱଂସୟାମି ସମ୍ପଦ ଭୟ ଯଶ ଇଚ୍ଛାମି ଅନୁଗ୍ରହ ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁମାନଙ୍କର ଏହିପରି ଅହଙ୍କାର ଉତ୍ପନ୍ନ ହେଇଥାଏ ଐଶ୍ୱର୍ଯ୍ୟ ହେତୁ ବା ଯେଉଁମାନେ ଐଶ୍ୱର୍ଯ୍ୟ ଗର୍ଭରେ ମଦୋନ୍ମତ ହେଇଥାନ୍ତି ସେମାନଙ୍କୁ ମୁଁ ଦଣ୍ଡପାଣି ହସ୍ତରେ ଦମନ କରିଥାଏ ସେମାନଙ୍କର ଐଶ୍ୱର୍ଯ୍ୟ ହରଣ କରିଥାଏ ଯେଉଁମାନଙ୍କର ଐଶ୍ୱର୍ଯ୍ୟ ହେତୁ ଅହଙ୍କାର ହେଇଥାଏ ବା ସ୍ତ୍ରୀ ସୌନ୍ଦର୍ଯ୍ୟ ହେତୁ ଅହଙ୍କାର ଉତ୍ପନ୍ନ ହେଇଥାଏ ମୁଁ ସେମାନଙ୍କର ଏସବୁ ଅପହରଣ କରି ସେମାନଙ୍କ ଉପରେ କୃପା କରିଥାଏ ଏହା ହିଁ ହେଉଛି ମୋର ସେମାନଙ୍କ ପ୍ରତି ବାସ୍ତବିକ ଅନୁଗ୍ରହ ବା କୃପା ଯଦିଓ ମୁଁ ସେମାନଙ୍କର ଐଶ୍ୱର୍ଯ୍ୟ ଅପହରଣ କରିଥାଏ କିନ୍ତୁ ତାଦ୍ୱାରା ସେମାନଙ୍କର ଅହଙ୍କାର ଅବଦମିତ ହେଇଥାଏ ଯେପରି କୌଣସି ଧନୀ ବ୍ୟକ୍ତି ତାର ଧନ ଥିବା ହେତୁ ତାର ଅହଙ୍କାର ଯଦି ଭଗବାନ କୃଷ୍ଣଙ୍କର ସେ କୃପା ପ୍ରାପ୍ତ ହେବ ଭଗବାନ ତାର ଅହଙ୍କାରକୁ ଦୂରୀଭୂତ କରିବାକୁ ଚାହିଁବେ ତାହେଲେ ତାର ଧନ ଅପହରଣ କରିବେ ଯଶ ଅନୁଗୁଣାମି ହରିତ୍ୟ ଧନ ସମୟ ତେଣୁ ଯଦି ଭଗବାନଙ୍କର କୃପା ଯଦି କେହି ପ୍ରାପ୍ତ ହେବା ପାଇଁ ଚାହେଁ ତାହେଲେ ଭଗବାନ ତାକୁ ଏହିପରି କୃପା କରିଥାନ୍ତି ତାର ପ୍ରଥମେ ଧନ ଅପହରଣ କରି ତାକୁ ତାର ଅହଙ୍କାରକୁ ନଷ୍ଟ କରିଥାନ୍ତି ତାପରେ ସେ ବିନୀତ ସ୍ୱଭାବଯୁକ୍ତ ହୁଏ ଏବଂ ବିନୀତ ସ୍ୱଭାବଯୁକ୍ତ ଯେତେବେଳେ ହୁଏ ଭଗବାନ ତାକୁ ପୁଣି ପ୍ରଦାନ କରିପାରନ୍ତି ନାହିଁ କାରଣ ଭଗବାନ କେବେ ଚାହାନ୍ତି ନାହିଁ ତାଙ୍କର ଭକ୍ତ ଅହଙ୍କାରୀ ବା ଅହଙ୍କାର ସ୍ୱଭାବଯୁକ୍ତ ହେଉ ଭକ୍ତ ନିକଟରେ ଅହଙ୍କାର ସ୍ୱଭାବ ହେବ ତେଣୁ ଭଗବାନ ଶ୍ରୀକୃଷ୍ଣ ଏହିପରି ଯେପରି ଇନ୍ଦ୍ରଙ୍କର ଅହଙ୍କାରକୁ ଦମନ କଲେ ଠିକ ସେହିପରି ସେ ଭକ୍ତର ଅହଙ୍କାରକୁ ମଧ୍ୟ ଦମନ କରିଥାନ୍ତି ଯାହାଦ୍ୱାରା ଭକ୍ତ ବିନୀତ ସ୍ୱଭାବଯୁକ୍ତ ହେବ ଏବଂ ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରିବ କୃଷ୍ଣଙ୍କର କୃପା ଲାଭ କରିବ ତାଙ୍କର ପ୍ରିୟ ହେବ ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଗମ୍ୟତାଂ ଶକ୍ର ଭଦ୍ରଙ୍ଗ କ୍ରିୟତାଂ ମେ ଅନୁଶାସନ ତେଣୁ ହେ ଇନ୍ଦ୍ର ବର୍ତ୍ତମାନ ତୁମେ ଯାଅ ମୁଁ ତୁମର ପଦବୀ ଅପହରଣ କରୁନାହିଁ ତୁମେ ସେ ତୁମ ପଦବୀରେ ରୁହ ଭଗବାନ କୃଷ୍ଣ ଆଶ୍ୱସ୍ତ କଲେ ତୁମେ ସେଇ ପଦବୀରେ ରୁହ କିନ୍ତୁ କ୍ରିୟତାଂ ମେ ଅନୁଶାସନ କିନ୍ତୁ ମୋର ନିୟମ ଅନୁସାରେ ତୁମେ ଶାସନ କର ମୋର ଶାସନରେ ରହି ମୋର ଅଧୀନରେ ରହି ତୁମେ ଶାସନ କର ସ୍ଥିରତାଂଶ ଅଧିକାରେଷୁ ଯୁକ୍ତେବ ସ୍ତମ୍ଭବନ୍ତି ତୁମେ ଏହିପରି ନିଜର ଅଧିକାର ପ୍ରୟୋଗ କରିବ କିନ୍ତୁ ସ୍ତମ୍ଭ ବର୍ଜିତ ଅହଙ୍କାରକୁ ତ୍ୟାଗ କର ମନରେ ଆଉ କେବେ ଅହଙ୍କାର ଆଣିବ ବିନୀତ ଭାବରେ ତୁମେ ମୋର ଆଦେଶରେ ତୁମେ ଏଇ ଶାସନ କାର୍ଯ୍ୟ ପରିଚାଳନା କର। ତେଣୁ ଏହିପରି ଭାବରେ ଯେତେବେଳେ ଇନ୍ଦ୍ରକୁ ଆଦେଶ କଲେ ଭଗବାନ, ସେତେବେଳେ ସୁରଭୀ ଦେବୀ ଯିଏକି ନିକଟରେ ଥିଲେ ସେ ଆସି ପହଞ୍ଚିଲେ ଏବଂ ଭଗବାନ କୃଷ୍ଣଙ୍କୁ ସୁରଭୀ ଦର୍ଶନ କରି କହୁଛନ୍ତି, କୃଷ୍ଣ କୃଷ୍ଣ ମହାଯୋଗିନ ବିଶ୍ୱାତ୍ମନ ବିଶ୍ୱ ସମ୍ଭବ ଭବତ ଆଲୋକନାଥେନ ସନାଥ ଭୟଂ ଅଚ୍ୟୁତ। ତେଣୁ ସୁରଭୀ ଦେବୀ ବର୍ତ୍ତମାନ ପ୍ରାର୍ଥନା କରି କହୁଛନ୍ତି ଯେ ହେ କୃଷ୍ଣ, ବର୍ତ୍ତମାନ ସୁଦ୍ଧା ଆମେ ଏଇ ଇନ୍ଦ୍ରଙ୍କୁ ଆମର ପ୍ରଭୁ ବୋଲି ଜ୍ଞାନ କରି ଆସିଛୁ, କିନ୍ତୁ ବର୍ତ୍ତମାନ ଆମେ ଦେଖୁଛୁ ଯେ ପ୍ରକୃତ ପକ୍ଷେ ଆପଣ ହିଁ ହେଉଛନ୍ତି ଆମର ପ୍ରଭୁ, ଆପଣ ହିଁ ହେଉଛନ୍ତି ପ୍ରକୃତ ଇନ୍ଦ୍ର, ଇନ୍ଦ୍ର ମାନେ ରାଜା ପ୍ରଭୁ।